श्रीमद्भागवतम दशम स्कंध पचास अध्याय श्लोक 31। बद्धमानं हतारीति हतारातिं बद्धमानं हतारातिं पाशैर्वारुणमानुषैः बालयामास गोविंदः तेन विज्ञ चिकित्सया तेन कार्य चिकित्सया बद्धमानं हतारातिं पाशैर्वारुणमानुषैः बारयामास गोविंद तेन कार्य चिकित्सया हतारातिं पाशैर्वारुणमानुषैः गोविंद तेन कार्य चिकित्सया मानस गोविंद तेन कार्य चिकित्सया। हरे कृष्ण सुभस्त भक्त सज्जन मंद मातृवृंद अपन मन में भागवत कथा को स्वागत जनाऊ तेणु ये जो मथुरार युद्ध चलता युद्ध समाप्ति हो गला वर्तमान 23 अक्टोबर सैन्य मृत्युवरण कले ତାଙ୍କର ହାତୀ ଘୋଡ଼ା ଆଉ ରଥ ଇତ୍ୟାଦି ସବୁ କିଛି ନଷ୍ଟ ହୋଇଗଲା। ତାଙ୍କର ଅସ୍ତ୍ରଶସ୍ତ୍ର ତାଙ୍କର ଯେଉଁ ଅଳଙ୍କାର ଯେ ଧାରଣ କରିଥିଲେ ସବୁ କିଛି ନଷ୍ଟ ହୋଇଗଲା ଏବଂ ଅନ୍ତିମରେ କେବଳ ରହିଲେ ଜରାସନ୍ଧ, କେବଳ ତା'ର ପ୍ରାଣବାୟୁ ରହିଛି, ଆଉ କିଛି ନାହିଁ। ଏ କଥା ପୂର୍ବରୁ ଆମେ ଆଲୋଚନା କରିଥିଲେ ଗତକାଲି। ତେଣୁ ଭଗବାନ ବଳରାମ ତାକୁ ଧରିଲେ, ଆଉ ପୂର୍ବ ଶ୍ଳୋକରେ ଆମେ ଶୁଣିଥିଲେ, ଜଗ୍ରହ ବିରଥଂ ରାମ ଜରାସଦଂ ମହାବଳ ହତାନିକା ବଶିଷ୍ଟାଂଶୁ ସିଂହ ସିଂହ ବିଭୂଦଶା। ଗୋଟେ ସିଂହ ଆଉ ଜଣେ ସିଂହକୁ ସବୁ ଯେଭଳି ଭାବରେ ଆକ୍ରମଣ କରନ୍ତି, ଭଗବାନ ସେହିଭଳି ଭାବରେ ବଳରାମ ଜରାସନ୍ଧକୁ ସେହିଭଳି ଭାବରେ ଧରିଲେ ଆକ୍ରମଣ କରିବା ପାଇଁ, ହତ୍ୟା କରିବା ପାଇଁ। ଏ କଥା ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ଏଇ କଥାରୁ ବର୍ତ୍ତମାନ ଆସୁଛି ଯେ ବଧ୍ୟମାନଂ ହତାରାତି, ବଧ୍ୟମାନଂ କହିଲେ ତାକୁ ବାନ୍ଧିବା ପାଇଁ ଭଗବାନ ଆରମ୍ଭ କଲେ। ବଧ୍ୟମାନଂ ସେ ତ ଇଏ ପଡ଼ିଗଲା, ଆଉ ଯୁଦ୍ଧ କିଛି ହେଇନାହିଁ, ଭଗବାନ ତାକୁ ବାନ୍ଧିଲେ ବଧ୍ୟମାନଂ ବାନ୍ଧିନାହାନ୍ତି, ବାନ୍ଧିବା ପାଇଁ ଆରମ୍ଭ କରିଛନ୍ତି। ବଧ୍ୟମାନଂ ଦୌଡ଼ି ଆଣିକି କିଭଳି ବାନ୍ଧିବେ ହତାରାତି, ସେ ଯେଉଁ ତାକୁ କୁହାଯାଏ ହତାରାତି ବୋଲି କୁହାଯାଉଛି, କାହିଁକି ନା ସେ ଅନେକ ପ୍ରକାର ଶତ୍ରୁମାନଙ୍କୁ ସେ ବଦ୍ଧ କରିଥିଲା ପୂର୍ବରୁ, ବା ଆଜିର ଯେଉଁ ଯୁଦ୍ଧରେ ଯେଉଁମାନେ ସେ ମୃତ୍ୟୁବରଣ କଲେ ସେମାନଙ୍କ ମଧ୍ୟ ତା'ର କାରଣ ହେଉଛି ଜରାସନ୍ଧ। ତେଣୁ ଏହିଭଳି ଭାବରେ ରାତି କହିଲେ ଶତ୍ରୁମାନଙ୍କୁ ଯେ ହତ୍ୟା କରନ୍ତି କରିଛନ୍ତି ଜରାସନ୍ଧକୁ, ବଧ୍ୟମାନ ବାନ୍ଧିବା ପାଇଁ ଭଗବାନ ଚେଷ୍ଟା କରୁଛନ୍ତି। ତାଙ୍କ ରଥରେ ସବୁକିଛି ଯାଇଛି, ବସ୍ତୁ ଆଗରୁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଦିବ୍ୟ ରଥ ସବୁକିଛି, ଅସ୍ତ୍ରଶସ୍ତ୍ର ସବୁ ସରଞ୍ଜାମ ସବୁ ଆସିଛି, ଯାହା ଦରକାର ସେଠି ମିଳିବ। ତେଣୁ ଇଏ ତାଙ୍କୁ ବର୍ତ୍ତମାନ ବଧ୍ୟମାନ ବାନ୍ଧିବା ପାଇଁ ଆରମ୍ଭ କରୁଛନ୍ତି। ପାଶେଇ ବାରୁଣ ମାନୁଷେଇ କିଭଳି ବାନ୍ଧିବେ ନା ବାରୁଣ ପାଶରେ, ବାରଣ ପାଶରେ ବୋଲି ବରୁଣ ଦେବତାଙ୍କର, ପାଶ ବରୁଣ ଦେବତାଙ୍କ ପାଶକୁ ନାଗ ପାଶ ବୋଲି କୁହାଯାଏ। ବରୁଣ ପାଶ ଯେ ବର୍ଣ୍ଣନା କରାଯାଇଛି ଭାଗବତରେ ଅଷ୍ଟମ ସ୍କନ୍ଧରେ, ଯେତେବେଳେ ଭଗବାନ ବାମନ ଦେବ ଉପରେ ଆସିଥିଲେ ଅଷ୍ଟମ ସ୍କନ୍ଧରେ 15-23 9 ଅଧ୍ୟାୟରେ ଭଗବାନ ବାମନ ଦେବଙ୍କ ଲୀଳା ବର୍ଣ୍ଣନା କରାଯାଇଥିଲା, ଏବଂ ବାମନ ଦେବଙ୍କ ମଧ୍ୟ ଆବିର୍ଭାବ ହେବ ଆ ଭିତରେ। ଏହି ଶ୍ରାବଣ ମାସରେ ସମସ୍ତେ ଆସିଯାଉଛନ୍ତି, ମାସଟା ଶରତ ଋତୁ, ଶ୍ରାବଣ ଭାଦ୍ରବ ଆସନ, ଇଏ ହେଉଛି ଶରତ ଋତୁ। ଏତେ ଋତୁ ଅଛି, ଋତୁମାନଙ୍କ ଋତୁ ନାମ କୁସୁମାଙ୍କର ଭଗବତ ଗୀତାରେ ଭଗବାନ କହିଛନ୍ତି ବସନ୍ତ ଋତୁ ହେଉଛି ଶ୍ରେଷ୍ଠ, କିନ୍ତୁ ଶାସ୍ତ୍ରରେ ଶରତ ଋତୁଟାକୁ ବେଶୀ ପ୍ରାଧାନ୍ୟ ଦିଆଯାଇଛି। ଶରତ ବର୍ଷକୁ କୁହାଯାଏ ଶରତ ବୋଲି, ଏତିକିଟା ଶରତ ଆପଣ ବ୍ୟବହାର ବିତେଇଲେ ଦଶମ ସ୍କନ୍ଦରେ ଆସିବେ କଥା। ଏକାଦଶ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ଦେବତାମାନେ ଭଗବାନ ସ୍ତୁତି କରିଛନ୍ତି, ପ୍ରଭୁ ଆପଣ 125 ବର୍ଷରୁ ଉର୍ଦ୍ଧ ଶରତ ଋତୁ କଟେଇ ସାରିଲେଣି ଏଠି ପୃଥିବୀ ଜଗତରେ। ଶରତ ଋତୁଟା ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଭଗବାନ ଶରତ ଋତୁରେ ତାଙ୍କ ରାସଲୀଳା କରିଥିଲେ। ଶରତ ଋତୁରେ ଭାଦ୍ର ଆସନ ଶରତରେ ନିର୍ମଳ ଶୋଭା ଜଗତରେ, ଆମର ଓଡ଼ିଆରେ ସେଇଟା କହିଲା, ଆମେ ପିଲାଦିନେ ପଢ଼ୁଥିଲୁ ସେଇଟା, ଯାହା ଏଭଳି ଭାବେ ଋତୁର ବର୍ଣ୍ଣନା ସବୁ ରହିଛି। ତେଣୁ ଏ ଯେଉଁ ଶରତ ଋତୁରେ ବହୁତ ଭଗବାନ କୃଷ୍ଣ ଆସିଲେ ଭାଦ୍ର ମାସରେ, ତାପରେ ଆସିବେ ରାଧାରାଣୀ ଆସିବେ, ଆସନ୍ତାକାଲି ରାଧାରାଣୀଙ୍କର କ'ଣ ରାଧାରାଣୀଙ୍କ ଆବିର୍ଭାବ ପାଳନ କରାଯିବ, ତାପରେ ବାମନଦେବ ମଧ୍ୟ ଆସିବେ। ବାମନଦେବ ଭଗବାନ ଆଉ ଜଣେ ଅବତା ବାମନଦେବ, ତେଣୁ ସେ ବାମନଦେବଙ୍କର ଯେତେବେଳେ ଆସିଥିଲେ, ଯେତେବେଳେ ଯାଇଥିଲେ, ଯେତେବେଳେ ସ୍ୱର୍ଗକୁ କ'ଣ ସ୍ୱର୍ଗକୁ ଯେଉଁ ବଳି ମହାରାଜ ନେଇଯାଇଥିଲେ ସ୍ୱର୍ଗ, ମାନେ କେବଳ ତାଙ୍କ ଶଙ୍ଖ ମାଧ୍ୟମରେ, ଏତେ ଶଙ୍ଖରେ ଏତେ ବଳ ରହିଛି, କେବଳ ଶଙ୍ଖ ନାଦ କରିଦେଲେ ଦେବତାମାନେ ଭୟ କରିଗଲେ, ଆଉ ଯୁଦ୍ଧ କରିବା ପାଇଁ ଚାହିଁଲେ ନାହିଁ। ଏ ଶଙ୍ଖ ନାଦରେ ଏଭଳି ରହିଛି ମାଧ୍ୟମ। ତେଣୁ ଯାହା ହେଉ ଭଗବାନ ତାପରେ ଆସିଲେ, ତାଙ୍କର ବାମନଦେବ ରୂପରେ ଆସିଲେ, ଅଦିତିଙ୍କର ପୁତ୍ର ରୂପରେ ସେ ଭଗବାନ ହେଉଛନ୍ତି କୃଷ୍ଣ ରୂପରେ ଆସିଲେ। ପ୍ରଥମେ ଆସିଥିଲେ ଅଦିତିଙ୍କର କ'ଣ, ସେ ହେଉଛନ୍ତି କୃଷ୍ଣଙ୍କର ପୁତ୍ର ରୂପରେ ଆସିଥିଲେ କୃଷ୍ଣ ଗର୍ଭ, ତାପରେ ଦ୍ୱିତୀୟରେ ଆସିଲେ ବାମନଦେବ, ସେ ହେଉଛନ୍ତି ଅଦିତିଙ୍କର ଗର୍ଭରେ ଆସିଲେ, ଏବଂ ତୃତୀୟ ଥର ପାଇଁ ଆସିଲେ ସେ ହେଉଛନ୍ତି ଇଏ ଯେଉଁ କ'ଣ ତୃତୀୟ ଥର ପାଇଁ ଆସିବେ କୃଷ୍ଣ ରୂପରେ, ଦେବକୀଙ୍କ ପୁତ୍ର ଦେବକୀଙ୍କ ଗର୍ଭରେ ଆସିବେ ଭଗବାନ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ସବୁ ଲୀଳା ଅଛି। ବାମନଦେବ ରୂପରେ ଯେତେବେଳେ ଆସିଥିଲେ ସେହି ସମୟରେ ଯାଇଥିଲେ, ଭଗବାନ ସେ ଯାହା କିଛି କରିପାରିବେ, କିନ୍ତୁ ସେଠି ଗଲେ ସେଠି ଆଉ ଯୁଦ୍ଧ କଲେ ନାହିଁ, ଏଠି ଯୁଦ୍ଧ କଲେ ସେଠି ଯୁଦ୍ଧ କଲେ ନାହିଁ, ସେଠି ଭିକ୍ଷା କଲେ, ଭଗବତ ଭିକ୍ଷା ଦେଇ ଭିକ୍ଷା ଦିଅ କିଛି। ବଳି ମହାରାଜ କହିଲେ କ'ଣ ଭିକ୍ଷା ତୁମେ ନେବ ନା, ମୋତେ ତିନି ପାଦ ଭୂମି ଦରକାର ନା, କେଉଁ ହିସାବରେ ନେବ ତିନି ପାଦ ନା, ମୋର ସମିତାନି ପଦମମ, ତାଙ୍କ ଛୋଟିଆ ଛୋଟିଆ ପାଦରେ ଦେଖେଇ ଦେଲେ ଏଇ ପାଦରେ ମୁଁ ତିନି ପାଦ ଭୂମି ଦରକାର ନା, ଏଇଟା ନେଇକି କ'ଣ କରିବ ନା, ଏଥିରେ ମୋର କାର୍ଯ୍ୟ ସିଦ୍ଧି ହେଇଯିବ, ସବୁକିଛି ମୁଁ ପ୍ରାପ୍ତ ହେଇଯିବି ନା, ଏଇଟା କ'ଣ ବାଲିଘରେ ଖେଳିବ ନା କ'ଣ ନା, ମୋର କାର୍ଯ୍ୟ ସିଦ୍ଧି ହେବ। ଏହିଭଳି ଭାବରେ କହିକି ଯେତେବେଳେ ଏସବୁ ବର୍ଣ୍ଣନା କରାଯାଏ ବିସ୍ତାର ଭାବରେ, ତେଣୁ ଭଗବାନ ବଳି ମହାରାଜ ହସିଲେ, ହସି କହିଲେ ହଉ ଠିକ୍ ଅଛି ନେବ ଯଦି ନିଅ ତିନି ପାଦ ଭୂମି ନା, ତମେ ଶପଥ କର, ସତ୍ୟ କଲେ ଯାଇକି ନେବି। କିନ୍ତୁ ସତ୍ୟ କରିବା ପାଇଁ ବସିଲା ବେଳକୁ ଆସି ପହଞ୍ଚିଗଲେ ତାଙ୍କୁ ଗୁରୁଦେବ ଶୁକ୍ରାଚାର୍ଯ୍ୟ, ଯିଏକି ହେଉଛନ୍ତି ଜଣେ ଭଗବାନଙ୍କର ବିଭୂତି କବି ନା ଉଷନା କବି, ବିଦ୍ୱାନ ମାନ ଭିତରେ ସେ ହେଉଛନ୍ତି କବି ଉଷନା। ଆଉ ସେ କହିଲେ ଦେଖ ବଳି, ବଳି କହିଲେ ନାହିଁ, କହିଲେ ବୈରୋଚନ ପୁତ୍ର, ବିରୋଚନ ପୁତ୍ର ବୈରୋଚନ ବୈରୋଚନ, ଏ ଯେଉଁ ଯାହାକୁ ତୁମେ ଦେଉଛ ତିନି ପାଦ ଭୂମି, ସେ ସାଧାରଣ ଭିକାରୀ ନୁହଁ, ସାଧାରଣ ବ୍ରାହ୍ମଣ ନୁହଁ, ସେ ଆଉ ସେ କିଏ ନା, ସେ ହେଉଛନ୍ତି ବିଷ୍ଣୁ ରବୟ, ସ୍ୱୟଂ ବିଷ୍ଣୁ ସିଏ, ଅଦିତି କଶ୍ୟପ ଜାତ, କଶ୍ୟପ ଏବଂ ଅଦିତିଙ୍କ ଠାରୁ ଏବେ ସାଙ୍ଗେ ସାଙ୍ଗେ ଏବେ ଖୁବ୍ କମ୍ ସମୟ ଭିତରେ ସେ ଜନ୍ମଗ୍ରହଣ କରିକି ଆସିଛନ୍ତି ଏଠି ତୁମଠାରୁ ନେବେ, ତିନି ପାଦ ଭୂମି ନେବେ ନାହିଁ, ତୁମର ତିନି ଲୋକକୁ ନେଇଯିବେ, ଏବଂ ତିନି ଲୋକକୁ ନେଇକରି ସିଏ ନିଜେ ରଖିବେ ନାହିଁ, ସେ ଦେଇଦେବେ ତୁମର ଶତ୍ରୁ ଇନ୍ଦ୍ରକୁ ଦେବେ। ଏଇଭଳି ଭାବରେ ଯେତେବେଳେ କହିଲେ, ତଥାପି ଇଏ କିଛି ଶୁଣିଲେ ନାହିଁ, ବଳି ମହାରାଜ ତାଙ୍କ ଗୁରୁଙ୍କୁ ତ୍ୟାଗ କରିଦେଲେ, ଭଗବାନ ପ୍ରତି କେତେ ନିଷ୍ଠା ରହିଛି, ଗୁରୁଙ୍କୁ ତ୍ୟାଗ କରିଦେଲେ, ତେଣୁ ତାଙ୍କ ଗୁରୁ ଅହିଂସା ଦେଇଦେଲେ, ତୁମେ ଭ୍ରଷ୍ଟ ହେଇଯାଅ, ତୁମେ ଯେଉଁ ଐଶ୍ୱର୍ଯ୍ୟ ରହିଛି ସେଠି ଭ୍ରଷ୍ଟ ହେଇଯାଅ, ଏଇଭଳି ଭାବରେ ଅଭିଶାପ ଦେବାରୁ ଯାହା ହଉ, ତେଣୁ ଭଗବାନ ବିରାଟ ରୂପ ଧାରଣ କଲେ, ଛୋଟିଆ ରୂପଟେ ଥିଲା, ଛୋଟିଆ ବଟୁ ବାମନ ରୂପରେ ରହିଥିଲେ, ଧାରଣ କରିଦେଲେ, ଏକାଥରେ ବିଶ୍ୱ ରୂପ ଧାରଣ କରିଦେଲେ, ଅଣୁରଣିଆନ୍ ଭତମୟାନ୍ ହେଉଛନ୍ତି ଭଗବାନ। ତେଣୁ ଯାହା ବି ହେଉ କରିଦେଲା ପରେ ତାପରେ ପୁଣି ବାମନ ରୂପରେ ଆସିକରି ବସିଗଲେ, ସେଇ ସିଂହାସନରେ ବସିଗଲେ। କହିଲେ ବଳି, ତମେ କହୁଥିଲ ମୋତେ ଦେବ ବୋଲି, ତିନି ପାଦ ଭୂମି ଦେବ ବୋଲି, ଆଉ ବଳି କହିଲେ ନାହିଁ, କହିଲେ ଅସୁର ତୁ କହିଥିଲୁ ତିନି ପାଦ ଭୂମି ଦେବା ପାଇଁ, ଦୁଇ ପାଦରେ ମୁଁ ସବୁ ମାପି ନେଲି, ତୃତୀୟ ପାଦ ମୁଁ ଉପକଳ୍ପେୟ, ତୃତୀୟ ପାଦ କେଉଁଠୁ ଯଦି ଦିଏ ଭୂମି ଦେ। ତେଣୁ ଭଗବାନଙ୍କ ଇଚ୍ଛାରେ ଇଏ ଯେଉଁ ରହିଛନ୍ତି ଗରୁଡ଼ଦେବ ଆସିକରି ବଳିକୁ ଏଇ ବରୁଣପାହାସରେ ବାନ୍ଧିଥିଲେ, ବରୁଣପାହାସରେ ବାନ୍ଧିଥିଲେ। ବରୁଣପାହାସ କହିଲେ ଏଇ ନାଗପାହାସ, ନାଗରେ ଯେଉଁଭଳି ଭାବରେ ସବୁ ରହିଛନ୍ତି କ'ଣ ରାବଣର ପୁତ୍ର ଇନ୍ଦ୍ରଜିତ ଭଗବାନ ରାମ ଏବଂ କୃଷ୍ଣ ରାମ ଲକ୍ଷ୍ମଣଙ୍କୁ ଏଇ ବରୁଣପାହାସରେ ବାନ୍ଧି ଦେଇଥିଲା, ବରୁଣପାହାସରେ ବାନ୍ଧି ଦେଇଥିଲା କହିଲେ ନାଗପାହାସ, ନାଗପାହାସରେ ବାନ୍ଧିଥିଲେ। ତେଣୁ ଇଏ ହେଇଗଲେ, ମୂର୍ଚ୍ଛା ହେଇକିରି ପଡ଼ିଗଲେ ରାମ ଏବଂ ଲକ୍ଷ୍ମଣ ଦୁଇ ଜଣ ଯାକ। ତେଣୁ ଯାଇକିରି ଖବର ଦିଆଗଲା, ଗରୁଡ଼ଙ୍କୁ ଖବର ଦିଆଗଲା, ଗରୁଡ଼ ଆସିଲେ, ଗରୁଡ଼ ଆସିଗଲାରୁ ତାଙ୍କୁ ନାଗପାହାସରୁ ମୁକ୍ତ କଲେ। ଗରୁଡ଼ଙ୍କର ଏତେ ଶକ୍ତି ରହିଛି, ତେଣୁ ଗରୁଡ଼ଙ୍କର ମୋହ ହେଇଗଲା, କହିଲେ ଗରୁଡ଼ ଇଏ ଭଗବାନ ଆଉ କିଏ, ଇଏ ମୋର ପ୍ରଭୁ, ମୁଁ ସେ ନାଗପାହାସରୁ ଉଦ୍ଧାର ପାଇପାରୁନାହାନ୍ତି, ମୁଁ ତାଙ୍କୁ ନାଗପାହାସରୁ ଉଦ୍ଧାର କରିବି, ଆଉ ସେ କ'ଣ ମୋର ପ୍ରଭୁ। ତେଣୁ ତାଙ୍କର ସନ୍ଦେହ ହେଲା, ଭଗବାନଙ୍କ ଲୀଳା ଏଭଳି, ସମସ୍ତେ ଆମେ ଉପରବେଳା ଶୁଣୁଛେ ବ୍ରହ୍ମା ମୋହିତ ହେଇଯାଇଛନ୍ତି। ତେଣୁ ଗରୁଡ଼ ଆସିଲେ, ଶିବଜୀଙ୍କ ତାଙ୍କର ପଶୁପତି, ଗରୁଡ଼ ହେଉଛନ୍ତି ପକ୍ଷୀ ଏବଂ ଶିବଜୀ ହେଉଛନ୍ତି ପଶୁପତି, ତାଙ୍କ ପାଖକୁ ଗଲେ, ପ୍ରଭୁ ମୋର ଗୋଟେ ସନ୍ଦେହ ଅଛି, ଆଇ ଗୋଟେ କ୍ୱେଶ୍ଚିନ୍, ମୋର ଗୋଟେ କ୍ୱେଶ୍ଚିନ୍ ଅଛି ନା କ'ଣ, ନା ଇଏ ଭଗବାନ ଯଦି ରାମ ଏବଂ ଲକ୍ଷ୍ମଣ ଯଦି ଭଗବାନ, ତାହେଲେ ନାଗପାହାସରେ କେମିତି ବନ୍ଦୀ ହେଇଗଲେ, ମୁଁ ତାକୁ ଉଦ୍ଧାର କରିବି, ସେ କି ଭଗବାନ ନା, ତୁମର ସନ୍ଦେହ ଦୂର କରିବେ, ତୁମର ଯେଉଁ ଅଧମ ପକ୍ଷୀ ଜଣେ ଅଛି କାକ, ସିଏ ଦୂର କରିବେ, ତୁମେ କାକ ପକ୍ଷୀମାନେ କହୁଛି ପକ୍ଷୀ ରାହାଜ ତୁମେ, ଆଉ ପକ୍ଷୀ ଅଧମ ଯିଏ କାକ କାଉ ତା ପାଖକୁ ଯାଅ, ସେ ତୁମକୁ ତୁମର ମୋହକୁ ଦୂର କରିବ। କାକ ଭୂଷଣଜୀ ପାଖକୁ ଆସିକରି ଗରୁଡ଼ ଶୁଣିଲେ କଥା, ତାଙ୍କର ମୋହ ଦୂର ହେଲା, ଭଗବାନଙ୍କର ଲୀଳା ଏଭଳି, ସମସ୍ତେ ମୋହିତ ହେଇଯିବେ। ତେଣୁ ଯାହା ବି ହଉ, ଏଠି ଭଗବାନ ଏଇ ବରୁଣପାହାସରେ ନାଗପାହାସରେ ବାନ୍ଧିବା ପାଇଁ ବସିଛନ୍ତି, ବା ଏଠି କୁହାଗଲା ମନୁଷ୍ୟ ପାସେଇ ବାରୁଣ ମାନୁଷେଇ, ଭଗବାନଙ୍କର ସବୁ ଯେଉଁ ରହିଛି ଏସବୁ ସାଧାରଣ ବସ୍ତୁ ନୁହଁ, ଭଗବାନଙ୍କୁ ସବୁ କିଛି ବସ୍ତ୍ରଠୁ ଆରମ୍ଭ କରିକି ବସ୍ତ୍ର ଯଜ୍ଞପବିତ ଛତ୍ର ପାଦୁକା ସବୁ କିଛି ଯାହା ଭଗବାନଙ୍କ ପାଖରେ ଲାଗୁଛି ଏସବୁ ବଳରାମଙ୍କ ବିସ୍ତାର। ବଳରାମଙ୍କର ହେଉଛନ୍ତି ଅନନ୍ତ ଦେବ ହେଉଛନ୍ତି ବଳରାମଙ୍କର ବିସ୍ତାର, ନାଗ ନାଗ ସିଏ ଏ ଦୌଡ଼ିକୁ ନାଗ କରିପାରିବେ, ନାଗକୁ ଦୌଡ଼ି କରିଦେଇପାରିବେ ଭଗବାନ, ଏଭଳି ଲୀଳା ରହିଛି ଭଗବାନଙ୍କର। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ବାରୁଣ ପାସେ ବାରୁଣ ମାନୁଷେ, ବରୁଣ ପାସ ବୋଲି କୁହାଗଲା, ଏବଂ ସାଧାରଣ ମନୁଷ୍ୟ ଭଳି, ସାଧାରଣ ମନୁଷ୍ୟମାନଙ୍କ ପରି ଭଗବାନ ତାଙ୍କୁ ବାନ୍ଧିବା ପାଇଁ ଆରମ୍ଭ କଲେ। ସାଧାରଣ ମନୁଷ୍ୟ ଏ ରାଜା ଜଣେ, ରାଜାଙ୍କୁ ଟିକେ ସମ୍ମାନ ଦେବା କଥା ଅନ୍ତତଃ ପକ୍ଷେ, କିନ୍ତୁ ନାହିଁ ମାନୁଷେଇ ସାଧାରଣ ମନୁଷ୍ୟ ଭଳି ତାଙ୍କୁ ବାନ୍ଧିବା ପାଇଁ ଭଗବାନ ଆରମ୍ଭ କଲେ, ବାନ୍ଧି ନାହାନ୍ତି, ବାନ୍ଧିବା ପାଇଁ ଆରମ୍ଭ କଲେ ମାନେ ବାନ୍ଧିଥିବେ ଆଉ, ବାନ୍ଧିବା ପାଇଁ ଆରମ୍ଭ କଲେ ମାନେ ବାନ୍ଧିବେ। ବଧ୍ୟମାନ ହତାରାଦି ପାସେଇ ଭଗବାନ ତ ବାନ୍ଧୁଛନ୍ତି, ବାନ୍ଧିବା ପାଇଁ ଆରମ୍ଭ କରିଛନ୍ତି, ସେତେବେଳେ ତାଙ୍କର ମନର ଭାବ ହେଉଛି ହତାରାଦି ଏଇସବୁ ଶତ୍ରୁମାନଙ୍କୁ ହତ୍ୟା କରିଛି, ତେଣୁ ଆକୁ ମୁଁ ବାନ୍ଧିବି, ହତାରାଦି ପାସେଇ ବାରଣ ମାନୁସେଇ। ତେଣୁ ଭଗବାନଙ୍କ ଇଚ୍ଛାରେ ବର୍ଣ୍ଣ ବର୍ଣ୍ଣ ପାସ ଆସିଗଲା, ତେଣୁ ତା ଦେହରେ ବାନ୍ଧିବା ପାଇଁ ବସିଲେ ଜରାସନ୍ଧକୁ ବର୍ଣ୍ଣପାହାସରେ। ତେଣୁ ଯେତେବେଳେ ବାନ୍ଧୁଛନ୍ତି ସେତେବେଳେ ଭଗବାନ ବାର ମାସ ଗୋବିନ୍ଦ, ତେଣୁ ବାନ୍ଧି ସାରିନାହାନ୍ତି, ବାନ୍ଧିବା ପାଇଁ ଆରମ୍ଭ କରିଛନ୍ତି ବାର ମାସ, ତାକୁ ବାରଣ କଲେ ବା ମନା କଲେ, ବାରଣ ବାରଣ କଲେ, ନା ନା ଆକୁ ବାନ୍ଧନା ଭାଇ, ଆକୁ ବାନ୍ଧନା, ବାର ମାସ ଗୋବିନ୍ଦ, ଗୋବିନ୍ଦ ସେ ଭଗବାନ ଗୋବିନ୍ଦ, ଇଏ ରାମ ଆପୂର୍ବ ବର୍ଣ୍ଣନା କରାଯାଇଥିଲେ ରାମ, ରାମ ହେଲେ ମଧ୍ୟ ସମସ୍ତଙ୍କୁ ଆନନ୍ଦ, ଲୋକ ରମଣା ଇତି ରାମ, ରାମ ତାଙ୍କର କାହିଁକି ନାମ ହେବ, ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ, ଲୋକ ରମଣା। ଆଉ ଇଏ ହେଉଛନ୍ତି ଗୋବିନ୍ଦ, କାହିଁକି ନା ସମସ୍ତଙ୍କୁ ଇଏ ମଧ୍ୟ ସବୁ ଆନନ୍ଦ ପ୍ରଦାନ କରିବେ। ବିଶେଷ ଭାବରେ ଗାଭୀମାନଙ୍କୁ ଏବଂ ଇନ୍ଦ୍ରିୟମାନଙ୍କୁ, ଗୋବିନ୍ଦ, ଗୋ ଶବ୍ଦର ହେଉଛି ଗାଭୀ, ଗୋ ଶବ୍ଦର ଅର୍ଥ ହେଉଛି ମଧ୍ୟ ଇନ୍ଦ୍ରିୟ। ତେଣୁ ଆଜି ଆମେ ଯେଉଁ ଭଗବାନ କଥା ଆଲୋଚନା କରୁଛୁ, ଇଏ ଆମକୁ ଆନନ୍ଦ ପ୍ରଦାନ କରୁଛି, କାରଣ ସେ ହେଉଛି ଗୋବିନ୍ଦ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ। ତେଣୁ ରାମ ଯେତେବେଳେ ବାନ୍ଧୁଛନ୍ତି ଗୋବିନ୍ଦ ତାଙ୍କୁ ମନା କରୁଛନ୍ତି। ଆମେ ଗତକାଲି କହୁଥିଲେ ଭଗବାନ କ'ଣ ରାମ କ'ଣ ଭଗବାନ ହୁଅନ୍ତି, ବଳରାମ କ'ଣ ଭଗବାନ ହୁଅନ୍ତି, ସେ କାହିଁ ମଧ୍ୟାହ୍ନ ବସିଥିଲେ, ଇଏ କ'ଣ ମନା କଲେ କାହିଁକି, ଏ ଲୀଳା କ'ଣ ପାଇଁ ହେଲା, ସେ କ'ଣ ଜାଣିନାହାନ୍ତି କ'ଣ ହେବ କ'ଣ ନାହିଁ, ଗୋବିନ୍ଦ ଜାଣିଛନ୍ତି ସେ ଜାଣିନାହାନ୍ତି। ତେଣୁ ବାହାରେ ମାସ ଗୋବିନ୍ଦ ତେଣ କାର୍ଯ୍ୟ ଚିକିତ୍ସା, ଭଗବାନ କାହିଁକି ଗୋବିନ୍ଦ ତାଙ୍କୁ ବାରଣ କଲେ, ନା ନା ତାଙ୍କୁ ବାନ୍ଧନା ଭାଇ ତାଙ୍କୁ ବାନ୍ଧନା, ଇଏ ପଚାରିବେ କାହିଁକି ନା ତେଣ କାର୍ଯ୍ୟ ଚିକିତ୍ସା, ତାଙ୍କ ଦ୍ୱାରା ବହୁତ କିଛି କାର୍ଯ୍ୟ ରହିଛି ଚିକିତ୍ସା, ଚିକିତ୍ସା ବା କାରଣ କାର୍ଯ୍ୟ କରିବା ପାଇଁ ସବୁ କରିବେ, ସେ ବହୁତ କାର୍ଯ୍ୟ କରିବେ ସିଏ। ଏହିଭଳି ଭାବରେ ଆମେ ସମସ୍ତେ ମଧ୍ୟ ଭଗବାନଙ୍କର କାର୍ଯ୍ୟ କରୁଛେ, ଯଦି ଭଗବାନଙ୍କର କାର୍ଯ୍ୟ ନ କରିପାରିବା, ଭଗବାନଙ୍କ ସିଧାସଳଖ ଭାବେ ଭଗବାନ କାର୍ଯ୍ୟ ନ କରିବା, ତାହେଲେ ମାୟାର କାର୍ଯ୍ୟ କରିବା, ମାୟା ଦ୍ୱାରା ତାଙ୍କର କାର୍ଯ୍ୟ ଭଗବାନଙ୍କ କାର୍ଯ୍ୟ ସବୁ ହେବ। କାହିଁକି ଏତେ ଲକ୍ଷ ଲକ୍ଷ ଜୀବ ସବୁ ରହିଛନ୍ତି, ସମସ୍ତଙ୍କର ବ୍ୟବସ୍ଥା ସବୁ କରିବେ ସିଏ ଆମମାନଙ୍କ ଦ୍ୱାରା, ଜଣେ ଅନ୍ୟ ଜଣଙ୍କର ଜୀବନ ଭଗବାନ ବ୍ୟବସ୍ଥା କରିଛନ୍ତି। ଏଭଳି ଭାବରେ ସମସ୍ତେ କିଏ କାହାର କ'ଣ କେଉଁ ଭାବେ ଉପକାର କରୁଛନ୍ତି, ରହିଛି ଛଅଟି ରହିଛି କର୍ତ୍ତବ୍ୟ ରହିଛି ସମସ୍ତଙ୍କ, ସମସ୍ତଙ୍କ ପ୍ରତି କିଛି କିଛି କାର୍ଯ୍ୟ ରହିଛି। ଭାଗବତ ବର୍ଣ୍ଣନା କରାଯାଇଛି ଏକାଦଶ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ, ଦେବର୍ଷି ଭୂତାହତ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣୀଂ ଚ ରାଜନ୍ ସର୍ବାତ୍ମନା ଶରଣଂ ଶରଣଂ ଗତ ମୁକୁନ୍ଦ ପରିହୃତ କର୍ତ୍ତମ୍। ଆମ ସମସ୍ତଙ୍କର କିଛି କାର୍ଯ୍ୟ ରହିଛି ଭଗବାନଙ୍କ ବ୍ୟବସ୍ଥାରେ, ଆମର କିଛି କାର୍ଯ୍ୟ ରହିଛି, ଆମେ କିଛି କାର୍ଯ୍ୟ କରିବା, ଭଗବାନ ସବୁ ଦେଇଛନ୍ତି, କାର୍ଯ୍ୟକ୍ଷମ କରିଛନ୍ତି, ଆମକୁ ହାତ ଦେଇଛନ୍ତି, ପାଦ ଦେଇଛନ୍ତି, ଚକ୍ଷୁ ଦେଇଛନ୍ତି, ନାସିକା ଦେଇଛନ୍ତି, କର୍ଣ୍ଣ ଦେଇଛନ୍ତି, ଏସବୁ ବିଭିନ୍ନ ମାଧ୍ୟମରେ ଆମେ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା। କିନ୍ତୁ ଯଦି ଭଗବାନଙ୍କ କାର୍ଯ୍ୟ ନ କରିବା, ତାହେଲେ ମାୟାର କାର୍ଯ୍ୟ କରିବା, ଯେମିତି ନା କିଛି କାର୍ଯ୍ୟ କରିବା। ଦେବତାମାନେ, ଦେବତାମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, କିନ୍ତୁ ସେମାନେ ଯେଉଁ ଦେବତା ହେବା ପୂର୍ବରୁ ମନୁଷ୍ୟ ଥିଲେ, ମନୁଷ୍ୟ ଥାଇକରି ସବୁ ବିଭିନ୍ନ ପ୍ରକାର ଦେବାଦେବୀ ପୂଜା କଲେ, ବେଦରେ ଯେଉଁ ସବୁ ରହିଛି କର୍ମକାଣ୍ଡ ଧାରା ରହିଛି ସେହି ଅନୁସାରେ ଯଜ୍ଞ ସବୁ କଲେ, ଦେବଲୋକକୁ ଯିବା ପାଇଁ, ଦେବଲୋକକୁ ଯାଇକରି ଉପଭୋଗ କରିବେ, ସେ ଚାହୁଁନଥିଲେ ଦେବଲୋକକୁ ଯାଇକରି ଆମେ ପୁଣି କାର୍ଯ୍ୟ କରିବୁ, ସେ ଚାହୁଁଥିଲେ ଉପଭୋଗ କରିବା ପାଇଁ, କିନ୍ତୁ ତଥାପି ସେଇଠି ଯାଇକରି ମଧ୍ୟ ସେମାନେ ଭଗବାନଙ୍କର ସେବା କରୁଛନ୍ତି। ଆମ ଶରୀରରେ ଦେବତାମାନେ ସବୁ ରହିଛନ୍ତି, ସବୁ ଦେବତାମାନେ ରହିଛନ୍ତି, ସେବା କରୁଛନ୍ତି ଆମର, ଭଗବାନଙ୍କ କାର୍ଯ୍ୟ, ଭଗବାନଙ୍କର ମାଷ୍ଟର ପ୍ଲାନ୍ ରହିଛି, କେତେବେଳେ କ'ଣ କରିବେ ସିଏ ଆଦି କୃଷ୍ଣଙ୍କର ହାତରେ, ଆମର ହାତରେ ଇନ୍ଦ୍ର ରହିଛନ୍ତି, ଆମେ ହାତରେ ଯେଉଁ ସବୁ କାର୍ଯ୍ୟ କରୁଛେ ଇନ୍ଦ୍ର ସେଠି ରହିଛନ୍ତି, ଇନ୍ଦ୍ରଙ୍କ ଶକ୍ତି ସେଠି ରହିଛି, ଦେବତାଙ୍କର ଶକ୍ତି ରହିଛି ହାତ, ସେହିଭଳି ଭାବରେ ସବୁକିଛି ଚକ୍ଷୁରେ ସୂର୍ଯ୍ୟ ରହିଛନ୍ତି, ନାସିକା ନାସିକାରେ ବରଣ କ'ଣ ଇଏ ରହିଛନ୍ତି କି ଅଶ୍ୱିନୀ କୁମାର ରହିଛନ୍ତି, କର୍ଣ୍ଣରେ ଦଶ ଦିଶା ରହିଛନ୍ତି, ଏଇଭଳି ଭାବରେ ସବୁ ଦେବତାମାନେ ରହିଛନ୍ତି ଆମ ଭିତରେ, ସେମାନେ ଭଗବାନ କାର୍ଯ୍ୟ କରୁଛନ୍ତି, ଭଗବାନ ଚାହୁଁଛନ୍ତି ଏଇ ସବୁ ମାଧ୍ୟମରେ ସବୁ କାର୍ଯ୍ୟ କରିବ, ସବୁକିଛି ଯିଏ ଯାହାର ରହିଛି ଯେଉଁ ଗଛ ପତ୍ର ସବୁ ରହିଛନ୍ତି, ଗଛ ସବୁ କାର୍ଯ୍ୟ କରୁଛନ୍ତି, ସକାଳ ହେଲେ ରୋଷେଇ କରିବା ଆରମ୍ଭ କରିବେ, ତାଙ୍କର ସକାଳ ହେଲା ମାନେ ରୋଷେଇ କରିବା ଆରମ୍ଭ କରିବେ, ସୂର୍ଯ୍ୟ କିରଣରେ ଏ ଜଳକୁ ନେଇକରି ରୋଷେଇ କରିବେ, ତାଙ୍କର ଫଳ ଫଳ ସବୁ କରିବେ, ଫଳ ଫଳ ସବୁ କରିବେ, ରୋଷେଇ ଆରମ୍ଭ କରିବେ ତାଙ୍କର, ତାଙ୍କ ରୋଷେଇ ସିଏ ଏଇଭଳି ଭାବରେ କାର୍ଯ୍ୟ ଏଇ ମାଧ୍ୟମରେ ସେଇଟା ଭଗବାନଙ୍କ ସେବାରେ ଲାଗିବ, ସେ ଫଳ ଫଳ ସବୁ ଯାହା ସବୁ ହେବ ସବୁ ଭଗବାନ ଲାଗିବ, ରାମଜୀଙ୍କୁ ବର୍ତ୍ତମାନ ଲାଗିଛି ଭୋଗ ଲାଗିଛି ବର୍ତ୍ତମାନ, ଗଛମାନେ ସେମାନେ ଜାଣିନାହାନ୍ତି ଯେ ଆମେ ଭଗବାନଙ୍କ ସେବା କରୁଛୁ ବୋଲି, ସେମାନେ ଜାଣିନାହାନ୍ତି ସମସ୍ତେ, ଆମେ ସମସ୍ତେ କିଛି ନା କିଛି କାର୍ଯ୍ୟ କରୁଛେ, ଏବଂ ଏହି କାର୍ଯ୍ୟ ଯଦି ଭଗବାନ ଉଦ୍ଦେଶ୍ୟରେ ନ କରାଯିବ, ତାହେଲେ ଆମକୁ ଏହି ବନ୍ଧନ କରିବାକୁ ପଡ଼ିବ। ଯଜ୍ଞାର୍ଥ କର୍ମଣ ଅନ୍ୟତ୍ର ଲୋକୟ କର୍ମ ବନ୍ଧନ ତଦର୍ଥଂ କର୍ମ କମିଟି ମୁକ୍ତ ସଂଘ ସମାଚାର, ଭଗବତ ଗୀତାରେ ଭଗବାନ କହିଲେ ଯଦି ଭଗବାନ ଉଦ୍ଦେଶ୍ୟରେ ଆମେ କର୍ମ ନ କରିବା, ତାହେଲେ ସେ କର୍ମ ବନ୍ଧନର କାରଣ ହେବ, କର୍ମ ଆମକୁ ଏ ଭୌତିକ ଜଗତରେ ହିଁ ପୁରୀ ବୁଲେଇବ, ଯଦି ଭଗବାନ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା, ଯଜ୍ଞ ଅର୍ଥାତ୍ କର୍ମଣ, ଯଜ୍ଞ କହିଲେ ଭଗବାନ, ଭଗବାନଙ୍କ ଗୋଟେ ନାମ ହେଉଛି ଯଜ୍ଞ, ତାଙ୍କର ଅର୍ଥ କହିଲେ ତାଙ୍କ ପାଇଁ ଯଦି ଆମେ କାର୍ଯ୍ୟ କରିବା ତାହେଲେ ଆମର କରିବା ଉଚିତ, କାର୍ଯ୍ୟ କରିବା ଉଚିତ, ଯଜ୍ଞ ଅର୍ଥାତ୍ କର୍ମଣ, ଭଗବାନ ଉଦ୍ଦେଶ୍ୟରେ କର୍ମ କରିବା କଥା। ଯଦି ନ କରିବେ ଅନ୍ୟଥା ଲୋକଙ୍କ କର୍ମବନ୍ଧନ, ତାହା ନହେଲେ ଏଇ କର୍ମବନ୍ଧନ ପଡ଼ିବ, ସବୁ ବନ୍ଧନ ପଡ଼ିବ, ସେମାନେ କର୍ମର ଫଳ ଭୋଗ କରିବାକୁ ପଡ଼ିବ ସେମାନେ କର୍ମଫଳ। ତେଣୁ ଭଗବାନ ଉଦ୍ଦେଶ୍ୟରେ ଯେଉଁ ଆମେ କର୍ମ କରୁଛେ ସେଥିରେ ଆଉ କର୍ମଫଳ ନାହିଁ, ସବୁ କର୍ମଫଳ ସବୁ ଚାଲିଯାଉଛି। କର୍ମଫଳ ଭଗବାନଙ୍କ ଉଦ୍ଦେଶ୍ୟରେ ଯେହେତୁ କର୍ମଫଳ ବୋଲି ଭଗବାନ ଦେଇଦେଲେ, ଆଉ ଆମ ପାଖରେ ଭୋଗିବାକୁ ପଡ଼ିବ ନାହିଁ, ଭଗବାନ ଦେଇଦେଲେ କର୍ମଫଳ ଯାହା ସବୁ କଲେ। ତେଣୁ ଲୋକମାନେ ସେଇଟା ଜାଣିନାହାନ୍ତି, ସେମାନେ ନିଜ ଇନ୍ଦ୍ରିୟ ତୃପ୍ତି ପାଇଁ କରୁଛନ୍ତି, କାର୍ଯ୍ୟ କରୁଛନ୍ତି, ତେଣୁ ପୁଣି କର୍ମଫଳ ଭୋଗ କରିକି ଭୌତିକ ଜଗତରେ ଘୁରି ବୁଲୁଛନ୍ତି। ତେଣୁ ଆମେ ସମସ୍ତଙ୍କର ଭଗବାନ ଯେମିତି କହିଲେ ଏଠି କାର୍ଯ୍ୟ ଚିକିତ୍ସା, ତେନ କାର୍ଯ୍ୟ ଚିକିତ୍ସା, ସେ ଯେଉଁ ଆଣିବେ ଲୋକମାନଙ୍କୁ ଆଣିବେ, ସେ ଚାହୁଁନାହାନ୍ତି ମୁଁ ଭଗବାନଙ୍କ ସେବା କରିବା ପାଇଁ ଆଣୁଛି। ଜରାସନ୍ଧ ଯେଉଁ ଆଣିବେ 18 ଥର, ଏ ଗୋଟିଏ ଗଲା ଆଉ 17 ଥର ଆସିବ, 23 ପ୍ରତି ଥର 23 ଲକ୍ଷ ସୈନ୍ୟ ଆଣିକି ଆସିଥିବ ଆସିବେ ସିଏ। ଏଠି ଯେମିତି 50,000-30,000 ସୈନ୍ୟକୁ ଭଗବାନ ବଧ କଲେ, ରକ୍ତର ନଦୀ ବହିଗଲା, ସେଇଭଳି ଭାବରେ ହେବ ପ୍ରତିବର୍ଷ, ପ୍ରତିବର୍ଷ ସେଇଭଳି ଭାବରେ ହେବ। କିନ୍ତୁ ଜରାସନ୍ଧ ଚିନ୍ତା କରୁନଥିଲା ଯେ ମୁଁ ଏଇଟା ଭଗବାନଙ୍କର ସେବାରେ ଏଇଟା ମୁଁ କରୁଛି ବୋଲି। ସେ କହୁଥିଲା କ'ଣ ନା, ମୁଁ ଉପଭୋଗ କରିବି, ମୁଁ କୃଷ୍ଣ ଏବଂ ବଳରାମଙ୍କୁ ବନ୍ଦୀ କରିକିରି ମଥୁରାବାସୀମାନଙ୍କୁ ହତ୍ୟା କରିବି, ଯାହା ବି ଅଯାଧବ କରିଦେବି, ଯାଦବ ଶୂନ୍ୟ କରିଦେବି, କାହିଁକିନା କୃଷ୍ଣ ମୋର ଜ୍ୱାଇଁକୁ ହତ୍ୟା କଲେ, କୃଷ୍ଣ ମୋର ଜାମାତକୁ ହତ୍ୟା କରିଛନ୍ତି, ମାନେ ମୁଁ ସମସ୍ତ ଯାଦବମାନଙ୍କୁ ହତ୍ୟା କରିଦେବି, ପୃଥିବୀକୁ ଅଯାଧବ କରିଦେବି, ପୃଥିବୀରେ ଆଉ କେହି ଗୋଟିଏ ଯାଦବ ରହିବେ ନାହିଁ। ଏହି ଉଦ୍ଦେଶ୍ୟରେ ସେ ଆସୁଛି, ଏ ତାର ଆଶା ପୂରଣ ନହେଲେ ମଧ୍ୟ ସେ ପ୍ରତିବର୍ଷ ଆସୁଛି। ତା ସାମ୍ନାରେ ଏତେ ସବୁ ସୈନ୍ୟମାନେ ମୃତ୍ୟୁବରଣ କଲେ, 23 ଅକ୍ଷୁଣୀ ସୈନ୍ୟ ତା ସାମ୍ନାରେ, କିନ୍ତୁ ତଥାପି ତାର ବୁଦ୍ଧି ହେଲା ପଶ୍ଚନ୍ନ ବି ନ ପଶ୍ଚନ୍ତି, ଦେଖିକରି ମଧ୍ୟ ସେ ଦେଖିପାରିଲା ନାହିଁ, ସେ ଚିନ୍ତା କଲା ନାହିଁ, 23 ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କଲେ ଆଉ ପୁଣି ନେକ୍ସଟ ଟାଇମ୍ ଆସିଲେ କ'ଣ ସେମାନେ ବଞ୍ଚିଯିବେ। ତାର ସେ ଗୋଟେ ଏ ପରେ ସେ ବର୍ଣ୍ଣନା କରାଯିବ, ଯେତେବେଳେ ସିଏ ଆଉ ସେ ଚାହୁଁଥିଲା ଯୁଦ୍ଧ କରିବ ନାହିଁ, ଆଉ ଯୁଦ୍ଧ ମୁଁ କରିବି ନାହିଁ, ଆଉ ମୁଁ ରାଜା ବି ଆଉ ହେବି ନାହିଁ, ମୁଁ ଯେ ତପସ୍ୟା କରିବି, ଏମିତି ତପସ୍ୟା କରିକି ଶକ୍ତି ସଂଗ୍ରହ କଲେ ମୁଁ ଯୁଦ୍ଧ କରିବି, ଏଭଳି ଭାବେ ଚିନ୍ତା କରିଥାଇପାରେ। ଆଉ ରାଜ୍ୟକୁ ଫେରିବା ପାଇଁ ଚାହୁଁନଥିଲା, ସେ ମଗଧକୁ ଫେରିବା ପାଇଁ ଚାହୁଁନଥିଲା। କିନ୍ତୁ ଆପଣ ବର୍ଣ୍ଣନା କରାଯିବ, ଯେତେବେଳେ ସେ ଜୀବ ବ୍ରିଡ଼ିତା ବ୍ରିଡ଼ିତ ବୀରସମ୍ମତ, ବ୍ରିଡ଼ିତ କହିଲେ ଲଜ୍ଜା, ଲଜ୍ଜା ହେଲା, ଆଉ ସେ ରାଜ୍ୟକୁ ଯିବା ପାଇଁ ଚାହିଁଲେ ନାହିଁ, ବରଂ ଯଦି ବଳରାମ ତାକୁ ବାନ୍ଧିକରି କ'ଣ ତାକୁ ହତ୍ୟା କରିଦେଇଥିଲେ ସେ ଖୁସି ହୋଇଥାନ୍ତେ। ଏ କ୍ଷତ୍ରିୟର ମନୋଭାବ ହେଉଛି ଏହିଭଳି ଭାବରେ, ସେମାନେ ପରାଜୟ ସ୍ୱୀକାର କରିବେ ନାହିଁ, ବରଂ ମୃତ୍ୟୁକୁ ସ୍ୱୀକାର କରିବେ। ଏ ଗୋଟେ ରହିଛି ଯେଉଁ ରହିଛି, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଟିକିଏ ଅସମ୍ମାନ କଲେ ମଧ୍ୟ ତାଙ୍କୁ ମୃତ୍ୟୁ ଭଳି ମୃତ୍ୟୁଟାକୁ ସେ ଶେଷ କରିପାରିବେ, ମୃତ୍ୟୁ ବରଂ ଭଲ, ମୋତେ ଅସମ୍ମାନଟା ମୋତେ ଭଲ ଲାଗିବ ନାହିଁ। ସମ୍ଭାବିତ ସେ ଚାକୃତି ମରଣାଗତିରୁ ଉଚ୍ଚତେ, ଏ ଶ୍ରୀକୁଟି ଭଗବତ ଗୀତାରେ ଭଗବାନ କହିଛନ୍ତି, ଯେଉଁମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ଚାହିଁବେ ଆମେ ମାରିଦିଏ ପଛକେ, କିନ୍ତୁ ଆମକୁ ଆମେ ଏଇ ଅସମ୍ମାନ ବା ଅକୃତିକୁ ସହିପାରିବୁ ନାହିଁ, ନିନ୍ଦାକୁ ମୁଁ ସହିପାରିବୁ ନାହିଁ। ଏ ଶ୍ରୀକୁଟି ଅଛନ୍ତି, ସମ୍ଭାବିତ ସେ ଚାକୃତି ମରଣାଗତିରୁ ଉଚ୍ଚତେ, ତେଣୁ ତାହା ପର ଶ୍ଳୋକରେ ବର୍ଣ୍ଣନା କରାଯିବ, 32-33 ଶ୍ଳୋକରେ କୁହାଯିବ ବ୍ରିଡ଼ିତ, ବ୍ରିଡ଼ିତ କହିଲେ ଲଜ୍ଜା, ଲଜ୍ଜାରେ ସେ ଆଉ ଚାହୁଁନଥିଲା ରାଜ୍ୟକୁ ଫେରିବା ପାଇଁ। ଦେଖ ସମୁକ୍ତ ଲୋକନାଥାଭ୍ୟାମ, ଲୋକନାଥ ସେ ସମଗ୍ର ପୃଥିବୀକୁ ତା ନିଜ ଅଧୀନରେ ରଖିଥିଲା, କେତେ ତାର କେଉଁଭଳି ଭାବରେ ତାର ସ୍ଥିତି ନ ହୋଇଥିବ, ଲୋକନାଥା ଲୋକନାଥ ବୋଲି ସମ୍ବୋଧନ କରାଯାଉଛି ସୁଶୁକଦ ଗୋସ୍ୱାମୀ କୌଶଳ ପରୀକ୍ଷିତ ମହାରାଜକୁ। ସମୁକ୍ତ ଭଗବାନ ଯେତେବେଳେ ମନା କଲେ, ନାହିଁ ଭାଇ ତାକୁ ବାନ୍ଧନା ତାକୁ ଛାଡ଼ିଦିଅ, କାହିଁକି ନା ସିଏ କାର୍ଯ୍ୟ ଚିକିତ୍ସା, ତାର ବହୁତ କିଛି କାର୍ଯ୍ୟ ଅଛି ଆମ ପାଇଁ, ସେ କାର୍ଯ୍ୟ କରିବ ସିଏ, ଏଇଭଳି ଭାବରେ ଭଗବାନ ଆମକୁ ଶୁଭିନଥିବ, ଭଗବାନ ଏଭଳି କଥା କହିଥିବେ, ବଳରାମ ଶୁଣିବେ, କିନ୍ତୁ ଇଏ ଶୁଣିପାରିନଥିବ। ନହେଲେ ଯଦି ସେ ଜାଣିବ ମୁଁ କଲେ ଏଇଟା ହବ, ତାହେଲେ ସେ ବୋଧ ଆଉ କ'ଣ ଚିନ୍ତା କରିପାରିଥାନ୍ତା, କିନ୍ତୁ ସେ ଜାଣିପାରିବ ନାହିଁ। ପ୍ରତିବର୍ଷ ଜାଣି ସେ ଏଇଠି ସେ କୁହାଯାଉଛି, ଯେତେବେଳେ ସମୁକ୍ତ ଲୋକନାଥାଭ୍ୟାମ, ସେ ଯେତେବେଳେ ଏଇ ଯେଉଁ ଲୋକନାଥାଭ୍ୟାମ କହିଲେ କୃଷ୍ଣ ଏବଂ ବଳରାମ, ଲୋକନାଥ ମାନେ ଲୋକନାଥ ସମସ୍ତଙ୍କ ନାଥ, ସେ ଜଗନ୍ନାଥ ଜଗତର ନାଥ, ଲୋକନାଥ ସେ ସମସ୍ତଙ୍କ ନାଥ, ସେ ସମସ୍ତଙ୍କ ପତି, ଏସବୁଟି କୁହାଯାଇଛି ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ, ଯେ ଶ୍ରୀୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତି ଗତିସ୍ଥାନ୍ତ କୃଷ୍ଣ ସାତୁତାନ ପ୍ରସିଦ୍ଧତାନ୍ୟ ଭଗବାନ ସୁତାନ ପତି, ସିଏ ହେଉଛନ୍ତି ଲକ୍ଷ୍ମୀଙ୍କର ପତି, ଲକ୍ଷ୍ମୀଙ୍କର ନାଥ, ଯଜ୍ଞର ନାଥ, ଯଜ୍ଞର ପତି, ବୁଦ୍ଧିର ପତି, ପୃଥିବୀର ପତି, ସମସ୍ତଙ୍କର ପତି, କାହାର ସେ ପତି ନୁହନ୍ତି, ପତିର ପତି, ପତ୍ନୀର ପତି, ସମସ୍ତଙ୍କର ପତି ସିଏ, ସ୍ୱାମୀଙ୍କର ସ୍ୱାମୀ, ସ୍ତ୍ରୀଙ୍କର ମଧ୍ୟ ସ୍ୱାମୀ, ସିଏ ସମସ୍ତଙ୍କର ସ୍ୱାମୀ, ଜଗନ୍ନାଥ ସ୍ୱାମୀ ନୟନ ପତାକାମ ଭବ ତୁମେ, ଶ୍ରୀୟପତି ଯଜ୍ଞପତି ପ୍ରଜାପତି, ପ୍ରଜାପତି ସବୁ ରହିଛନ୍ତି, ପ୍ରଜାମାନଙ୍କର ସେ ପତି, ଧିଆପତି ଆମର ବୁଦ୍ଧି ରହୁଛନ୍ତି ସେ ପତି, ଲୋକପତି ଲୋକମାନଙ୍କର ସେ ହେଉଛନ୍ତି ପତି, ଧରାପତି ପୃଥିବୀର ମଧ୍ୟ ସେ ପତି, ପତି ଗତିସ୍ଥାନ ତାଙ୍କ ବୃଷ୍ଣି ସାତ୍ୱତା, ବୃଷ୍ଣି ଏବଂ ସାତ୍ୱତା ମାନଙ୍କର ମଧ୍ୟ ସେ ହେଉଛନ୍ତି ଖାଲି ପତି ତା ନୁହଁ, ଗତି ମଧ୍ୟ, ଅନ୍ଧକ ବୃଷ୍ଣି ସାତ୍ୱତା ଏସବୁ ବଂଶ ଯଦୁ ବଂଶରେ ସବୁ ଆସିଛନ୍ତି, ଏମାନେ ସମସ୍ତଙ୍କର ସେ ହେଉଛନ୍ତି ଗତି ଏବଂ ପତି, ପତି ଗତିସ୍ଥାନ ତାଙ୍କ ବୃଷ୍ଣି ସାତ୍ୱତା ପ୍ରସିଦ୍ଧତା ଭଗବାନ ସତାଙ୍କ ପତି, ସେ ହେଉଛନ୍ତି ସତାଙ୍କ ପତି, ସତାଙ୍କ କହିଲେ ଭକ୍ତମାନଙ୍କର ସେ ହେଉଛନ୍ତି ପତି, ସେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ, ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ସ୍ତୁତି କରିଛନ୍ତି, ମଙ୍ଗଳାଚରଣ କରିଛନ୍ତି। ତେଣୁ ଏଠି କୁହାଯାଉଛି ଲୋକନାଥ ସମୁକ୍ତ ଲୋକନାଥାଭ୍ୟାମ ବ୍ରିଡ଼ିତ ବୀରସମ୍ମତ, ବ୍ରିଡ଼ିତ ବହୁତ ଲଜ୍ଜାରେ କ'ଣ କଲେ ନା, ବ୍ରିଡ଼ିତ ବୀରସମ୍ମତ, ବୀରସମ୍ମତ କହିଲେ ରଜା ପାଇଁ ଏହିପରି ଭାବରେ ସେ ତପଶ୍ଚର୍ଯ୍ୟା ନିମନ୍ତେ ସଂକଳ୍ପ କଲା, ବୀର ସମ୍ମତ ତପସେ କୃତ ସଂକଳ୍ପ ବାରିତ ପଥି ରାଜ ବି, ବୀର ସମ୍ମତ, ବୀର ସମ୍ମତ କହିଲେ ବୀରମାନେ ଏଇଟାକୁ ଅନୁମୋଦନ କରିବେ, ବୀର ବୀର ସମ୍ମତ, ଏଇଟା ସେ ମୁଁ ଆଉ ଭଲରେ ପଢ଼ିପାରିନି, ଏଇଟା କ'ଣ ଆର ଅର୍ଥଟା କ'ଣ, ବୀର ସମ୍ମତ କାହିଁ କୁହାଗଲା, ଯାହା ବି ହଉ ବୀର ସମ୍ମତ କହିଲେ ଯେଉଁ ରହିଛି ବୀରମାନେ ଏଇଟାକୁ ସମ୍ମତି ପ୍ରଦାନ କରିବେ, ତେଣୁ ଲଜ୍ଜାରେ ବିଡ଼ିତ ବୀର ସମ୍ମତ ତପସ୍ୟ କୃତ ସଂକଳ୍ପ, ସେ ସଂକଳ୍ପ କଲା ମୁଁ ଆଉ ଫେରିବି ନାହିଁ ରାଜ୍ୟକୁ, ମୁଁ ତପସ୍ୟା କରିବି, କୃତ ସଂକଳ୍ପ ବାରିତ ପଥିରାଜ ବି, କିନ୍ତୁ ଯେତେବେଳେ ଯାଉଛନ୍ତି ଏ ମଥୁରାରୁ ଫେରୁଛନ୍ତି, ମଥୁରାରୁ ଆଉ ମଗଧକୁ ନ ଆସିକରି କ'ଣ ବିହାରକୁ ନ ଆସିକରି ଚିନ୍ତା କରୁଥିଲେ ଯିବା ପାଇଁ ବୃନ୍ଦାବନକୁ, ବୃନ୍ଦାବନକୁ ଯାଇକି ସେଠି ତପସ୍ୟା କରିବେ, ବା କେଉଁଠି ହିମାଳୟ ଯିବେ, ଉତ୍ତରକୁ ଯିବେ, ମଥୁରାର ଦକ୍ଷିଣରେ ରହୁଛି ବିହାର, ଆଉ ମଥୁରାର ପୂର୍ବରେ ରହୁଛି ଉତ୍ତର, ଉତ୍ତର ଦିଗ ହିମାଳୟ, ହିମାଳୟ ହେଉଛି ଉତ୍ତର ଦିଗରେ, ସମସ୍ତଙ୍କର ଉତ୍ତରରେ ରହିଛନ୍ତି ହିମାଳୟ, ତେଣୁ ସେ ଉତ୍ତର ଯିବା ପାଇଁ ଚାହୁଁଥିଲେ, ତପସ୍ୟା କରିବେ ହିମାଳୟକୁ ଯାଇକି ତପସ୍ୟା କରିବେ, କିନ୍ତୁ ବାଟରେ ପଥି ରାଜ ବି ଅନ୍ୟ ରାଜାମାନେ ଖବର ପାଇଗଲେ, ଏଠି କେହି ନାହାନ୍ତି, ଖବର କେମିତି ସେ ପାଇଲେ, ଭଗବାନ ବ୍ୟବସ୍ଥାରେ ପଥି ଯେଉଁ ରାଜା ଫେରିକି ଏକୁଟିଆ ସବୁ ଇଏ ହେଲେ ତାଙ୍କୁ ସେ ମୁକ୍ତ କରିଦେଲେ, ତେଣୁ ଇଏ ରାଜା ଜରାସନ୍ଧ ଯାଉଛନ୍ତି ଏକୁଟିଆ, ଆଉ କେହି ନାହାନ୍ତି, ଦ୍ୱିତୀୟ ବ୍ୟକ୍ତି କେହି ନାହାନ୍ତି ତାଙ୍କ ସାଙ୍ଗରେ, ଖାଲି କୁହାଗଲା ନା ପ୍ରାଣ କେବଳ କ'ଣ ଅଶୁଭି କେବଳ ପ୍ରାଣବାୟୁ ଥିଲା ତାଙ୍କ ସହିତ, ଆଉ କେହି ନଥିଲେ, କିନ୍ତୁ ସେ ଯେତେବେଳେ ଯାଉଛନ୍ତି ଖବର ପାଇଗଲେ, କେମିତି କ'ଣ ହେଇକି ଭଗବାନ ବ୍ୟବସ୍ଥା କରିଦେଲେ, ଖବର ଜଣାଇଦେଲେ, ତେଣୁ ବାଟରେ ରାଜାମାନେ ଆସି ପହଞ୍ଚିଗଲେ, ରାଜାମାନେ ଆସି କହୁଛନ୍ତି ମହାରାଜ ଆପଣ କୁଆଡ଼େ ଯାଉଛନ୍ତି,
ବାକ୍ୟ ପବିତ୍ରାର୍ଥ ପଦୈ ନୟନୈ ପ୍ରାକୃତିରପି ସ୍ୱକର୍ମ ବନ୍ଧ ପ୍ରାପ୍ତୈୟଂ ପ୍ରାପ୍ତୋୟଂ ଯଦୁବିସ୍ତେ ପରାଭବ।
ରାଜାମାନେ ଆସିକରି ଏଇଭଳି ବାକ୍ୟ କହିଲେ ପବିତ୍ରାର୍ଥ ପଦ ପଦୈ ନୟନୈ ପ୍ରାକୃତିରପି ସ୍ୱକର୍ମବନ୍ଧ ପ୍ରାପ୍ତୋୟଂ ଯଦୁବିସ୍ତେ ପରାଭବ। ସେ କହୁଛନ୍ତି ରାଜାମାନେ ଏଇଭଳି ଭାବେ କହିଲେ କ'ଣ କହିଲେ, ଯାହା କହିଲେ ଯେ ନୟନେଇ କାଲି ଯୁକ୍ତି ସହକାରେ ପ୍ରାକୃତିକ ଲୌକିକ ଯୁକ୍ତି ସବୁ ଦେଲେ, କହିବାର ଉଦ୍ଦେଶ୍ୟ ଥିଲା ଯେ ଆମେ ଯେଉଁ ସବୁ କରୁଛେ ଯାହା ସବୁ ହେଉଛି କର୍ମଫଳ, ଯେଉଁମାନେ ଭଗବାନ ମାନନ୍ତି ନାହିଁ ସେମାନେ କର୍ମଫଳକୁ ସ୍ୱୀକାର କରିବେ, କର୍ମଫଳକୁ କହିବେ କର୍ମ ଆମେ କରୁଛେ ସେ ଅନୁସାରେ ଫଳ ପାଇଲେ। ଏଠି ଭଗବାନ କ'ଣ ଅଛନ୍ତି, ଯେତେବେଳେ ବର୍ଣ୍ଣନା କରାଯାଇଛି ବିବେକାନନ୍ଦ ଗୋଟେ ଯାଇଥିଲେ ଚିକାଗୋରେ, ଗୋଟେ ଧର୍ମ ସମ୍ମିଳନ ହୋଇଥିଲା, ସାରା ପୃଥିବୀର ଧର୍ମ ନେତାମାନେ ସବୁ ଆସିକରି ସେଠି ଗୋଟେ ଧର୍ମ ସମ୍ମିଳନୀ ହୋଇଥିଲା, ଆମେ ପିଲାଦିନେ ପଢ଼ୁଥିଲୁ। ବିବେକାନନ୍ଦ ଏଭଳି କଥା କହିଲେ ଯେ ସାରା ଜଗତ ମୁଗ୍ଧ ହୋଇଗଲା, ସାରା ଜଗତ ମୁଗ୍ଧ ହୋଇଗଲା। ତାଙ୍କୁ ଯେତିକି ସମୟ ଦିଆଯାଇଥିଲା ସେ ଅଧିକ ସମୟ କହିଲେ, ତାଙ୍କୁ ଆଲୋ କଲେ ନା ଆପଣ ଅଧିକା କୁହନ୍ତୁ, ଏସବୁ ଆମେ ପିଲାଦିନେ ପଢ଼ୁଥିଲୁ। ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ। ତେଣୁ ସେ କ'ଣ କହିଥିଲେ ଆମେ ଜାଣିନଥିଲୁ, ସେତେବେଳେ ଜାଣିନଥିଲୁ, କିନ୍ତୁ ଏତିକି ଜାଣିଥିଲୁ ଯେ ସେ ପ୍ରଥମେ ଯେଉଁ କହିଲେ, ପ୍ରଥମେ ଯେଉଁ ଶବ୍ଦ କହିଲେ କ'ଣ କହିଲେ, କହିଲେ ମାଇ ବ୍ରଦର୍ସ ଆଣ୍ଡ ସିଷ୍ଟର୍ସ, ସମସ୍ତେ ସେଠି କହନ୍ତି ଲେଡ଼ିଜ୍ ଆଣ୍ଡ ଜେଣ୍ଟଲମ୍ୟାନ୍, ଲେଡ଼ିଜ୍ ଆଣ୍ଡ ଜେଣ୍ଟଲମ୍ୟାନ୍ କହିକି ସେମାନେ କଥା କହିବା ଆରମ୍ଭ କରିବେ, କିନ୍ତୁ ଇଏ କହିଲେ ମୋର ଭାଇ ଓ ଭଉଣୀମାନେ, ଏଇଭଳି ଭାବରେ କହିଲେ, ଏଇଥିରେ ସମସ୍ତେ ଖୁସି ହେଇଗଲେ। ଏଇଥିରେ ଆଉ କ'ଣ କହିଲେ ସିଏ ବିବେକାନନ୍ଦ, କ'ଣ କହିଲେ ନା ସେ କର୍ମ ଯେଉଁ ରହିଛି କ'ଣ କହନ୍ତି କର୍ମମୀମାଂସା, ଏଇ କର୍ମମୀମାଂସା ସେଠି କହିଲେ, କିନ୍ତୁ ଭଗବାନ ବୋଲି କିଛି ଭଗବାନ କଥା କିଛି କହିନାହାନ୍ତି, ସେ ତ ଜାଣନ୍ତି ନାହିଁ ଭଗବାନ କଥା, ସେ କ'ଣ କହିବେ। କିନ୍ତୁ ଆମେ ପିଲାଦିନେ ଭାବୁଥିଲୁ ଇଏ ବହୁତ ବଡ଼ ଧର୍ମନୀତି ଧର୍ମ ନେତା ଜଣେ, ଧର୍ମ ସଂସ୍ଥାର ଇଏ ଜଣେ ନେତା ବୋଲି ଆମେ ପିଲାଦିନେ ଏଇଟା ଭାବୁଥିଲୁ। ବର୍ତ୍ତମାନ ମଧ୍ୟ ବହୁତ ଲୋକ ଭାବୁଛନ୍ତି ସେୟା, ଜାଣିନାହାନ୍ତି ପ୍ରକୃତ ଧର୍ମ ଜାଣିନାହାନ୍ତି, ତାଙ୍କୁ ଲାଗିବ ସେ ଯେଉଁ କହୁଥିଲେ ସେ ଯେଉଁ ପ୍ରକୃତ ଧର୍ମ ସେଇଟା ବୋଲି ଭାବିବେ। କର୍ମମୀମାଂସା, କର୍ମମୀମାଂସା ହେଉଛି କ'ଣ, ଆମେ ଯେଉଁଭଳି ଭାବେ କର୍ମ କରିବା, ଜୈମିନୀ କର୍ମମୀମାଂସାକୁ ଦେଇଛନ୍ତି, ଆମେ ଯେଉଁଭଳି ଭାବେ କର୍ମ କରିବା ସେଇଭଳି ଭାବେ ଫଳ ପାଇବା, ବୈଜ୍ଞାନିକମାନେ ମଧ୍ୟ ସେଇଟା କହୁଛନ୍ତି। ଆଇନଷ୍ଟାଇନ୍ ଯେଉଁ ରହିଛନ୍ତି, ଆଇନଷ୍ଟାଇନ୍ ନ୍ୟୁଟନଙ୍କର ରହିଛି, ନ୍ୟୁଟନ କହିଛନ୍ତି ତୁମେ ଯେଉଁଭଳି ଭାବେ ଫର୍ ଇଚ୍ ଆକ୍ସନ୍ ଦେର୍ ଇଜ୍ ଏନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ତୁମେ ଯେଉଁଭଳି ଭାବରେ କର୍ମ କରିବ ସେଇଭଳି ଭାବରେ ଫଳ ପାଇବ, ଏଇଟା ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର କରୁଛନ୍ତି। ଭଗବାନଙ୍କୁ ସେ ସ୍ୱୀକାର କରୁନାହାନ୍ତି, କର୍ମଫଳକୁ ସ୍ୱୀକାର କରୁଛନ୍ତି, କିନ୍ତୁ ସେ ଚିନ୍ତା କରୁନାହାନ୍ତି ଯେଉଁ କର୍ମ କରିବା ସେ ଫଳ ପାଇବା, ସେଭଳି ଭାବରେ ଯେ ପାଇବା କେମିତି ହେଉଛି ଏଇଟା ମନୋମନ ହେଇଯାଉଛି, ସେମାନେ ହେଉଛି ମନୋମନ ହେଉଛି, ଆମେ ଯେଉଁ କର୍ମ କରିବା ସେ ଅନୁସାରେ ଫଳ ପାଇବା। ଫର୍ ଇଚ୍ ଆକ୍ସନ୍ ଦେର୍ ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, କିନ୍ତୁ ଏଇଟା କିଏ କରିଛନ୍ତି ସେଇଟାକୁ ସେମାନେ ବୁଝିପାରନ୍ତି ନାହିଁ, କର୍ମ ମୀମାଂସା ସେମାନଙ୍କର। ବିବେକାନନ୍ଦ ସେ କଥା କହିଥିଲେ, କହିଲେ ତୁମେ ଭଗବାନ ପୂଜାରେ କ'ଣ ଦରକାର, ଆମେ ଯେଉଁଭଳି ଭାବରେ କର୍ମ କରିବା ସେଭଳି ଭାବରେ ଫଳ ପାଇବା, ଭଗବାନ ଭିତରେ କ'ଣ କରିବେ ସିଏ, ଏଇ ଜ୍ଞାନକୁ ସେ ଦେଇଥିଲେ ସେଠି ବିବେକାନନ୍ଦ। ତେଣୁ ଏ ଦେବତାମାନେ ସବୁ ରାଜାମାନେ ମଧ୍ୟ ସେ କଥା କହିଲେ, ସବୁ ସବୁ କ'ଣ, ଏସବୁ ଅସୁର ନା, ଅସୁର ସବୁ ଅସୁର ରାଜା, ଭଗବାନଙ୍କୁ ସ୍ୱୀକାର କରିବେ ନାହିଁ, ଭଗବାନ ଶକ୍ତିକୁ କହିବେ, ଏ ଶକ୍ତିକୁ ଶକ୍ତି ଅନୁସାରେ ଶକ୍ତି ପ୍ରତି ଆକର୍ଷିତ ହେବେ, କିନ୍ତୁ ଭଗବାନ ପ୍ରତି ଆକର୍ଷିତ ହେବେ ନାହିଁ, ଇଏ ହେଉଛି ଅସୁର ସ୍ୱଭାବ। ଅସୁର ସ୍ୱଭାବ ଲକ୍ଷଣ ହେଉଛି କ'ଣ ନା, ସେମାନେ କ'ଣ, ସେ ଭଗବତ ଗୀତା ସ୍ୱର ଶ୍ରଦ୍ଧାରେ ଭଗବାନ କହିଲେ ଯେ ଅସତ୍ୟଂ ଅପ୍ରତିଷ୍ଠମ ଦେ ଜଗତ ଆହୁର ଅନିଶ୍ୱରମ, ଏଥିରେ କୌଣସି ଈଶ୍ୱର ନାହାନ୍ତି, ଇଏ ମନୁମାନ ସବୁ ହେଉଛି, ଏଇଭଳି ଭାବରେ ସେମାନେ କହିବେ। ତେଣୁ ସେମାନେ କହିଲେ ସ୍ୱକର୍ମ ବନ୍ଧ ପ୍ରାପ୍ତ ହୋଇଯାଉ, ଆମର ଯେଉଁ କର୍ମ କରୁଥିଲେ ସେଇ ଅନୁସାରେ କର୍ମଫଳ ଆମେ ପ୍ରାପ୍ତ ହୋଇଛେ, ଆପଣଙ୍କର ଥିଲା ଭାଗ୍ୟରେ ଥିଲା କର୍ମ ଫଳ ଥିଲା, ଆପଣ ହାରିଯିବେ ତେଣୁ ହାରିଗଲେ,
ଆପଣଙ୍କ ଯଦି କର୍ମଫଳ ହେବ ଜିତିଯିବା ପାଇଁ ତାହେଲେ ଦାଦାମାନଙ୍କୁ ଜିତି ଯାଇଥାନ୍ତେ। ଦାଦାମାନଙ୍କୁ କେତେ ସଂଖ୍ୟା ଥିଲେ? ଆପଣ 23 ଅକ୍ଷଣୀ ସେଇଟା ଥିଲେ, ସେମାନେ 1 ଅକ୍ଷଣୀ ମଧ୍ୟ ନୁହନ୍ତି, ଅଳ୍ପ ସଂଖ୍ୟା ଯଦି କୁହାଯାଇଛି 1 ଅକ୍ଷଣୀ ମଧ୍ୟ ନୁହନ୍ତି, ଆହୁରି କମ୍ ଥିଲେ, କେବେ ତୁମେ ହାରିଗଲ? ଏଇଟା ହେଉଛି, ଏ ହେଉଛି କର୍ମଫଳ। ଏ କାଳ, କାଳର ପ୍ରଭାବ ଏସବୁ ହେଉଛି। ଭଗବାନ କ'ଣ, ଭଗବାନ କିଏ ଅଛନ୍ତି? କାଳ, ସେମାନେ ଜାଣନ୍ତି ନାହିଁ। କାଳ ହେଉଛି ଭଗବାନଙ୍କ ପ୍ରତିନିଧି, କାଳ ସେମାନେ ଲୋକ ଖାଇବାକୁ ପ୍ରବୃଦ୍ଧ। ଭଗବତ ଗୀତାରେ ଭଗବାନ କହିଲେ, ସେଇଟା ଅର୍ଜୁନ ଯେତେବେଳେ ଭୟ କରିଗଲେ ଭଗବାନଙ୍କ ବିଶ୍ୱରୂପକୁ ଦେଖିକି ପଚାରିଲେ, ଆପଣ କିଏ ପ୍ରଭୁ? ଭଗବାନ କହୁଛନ୍ତି, କାଳ ସେମାନେ ଲୋକ ଖାଇବାକୁ ପ୍ରବୃଦ୍ଧ, ଲୋକାନ୍ ସମାପ୍ତି ହେ ପ୍ରବୃଦ୍ଧ, ରୀତେ ପିତାଣ ଭବିଷ୍ୟନ୍ତ ସାର ବିଜେ ଅବସ୍ଥା ପ୍ରତି କିଛି ଯୋଦ୍ଧା। ମୁଁ ଜାଣେ, ମୁଁ ହେଉଛି କାଳ, ସମସ୍ତଙ୍କୁ ହତ୍ୟା କରିବା ପାଇଁ ମୁଁ ଏଠି ଅବସ୍ଥା ହେଇଛି। ତେଣୁ ଏଠି ଯେଉଁ କହିଲେ, ବାକି ପବିତ୍ରାର୍ଥ ପଦ ନେଇ ନୟ ନେଇ ପ୍ରାକୃତି ରଖି, ପ୍ରାକୃତ କଥା କହିଲେ ସବୁ ତାଙ୍କୁ, ରାଜାଙ୍କୁ ଏଭଳି ଭାବେ ମନ ଭୁଲେଇ ଦେଲେ, ସିଏ ସେଇଠୁ କହିଲେ, ହଁ ଠିକ କଥା, ଆଉ ଥରେ ପୁଣି ଯିବା, ଆଉ ଥରେ ଚେଷ୍ଟା କରିବା। ଭଗବାନଙ୍କ କାର୍ଯ୍ୟ ସମସ୍ତେ କରିବେ, ଭଗବାନଙ୍କ ଇଚ୍ଛାରେ ସବୁ କାର୍ଯ୍ୟ ହେବ। ସ୍ୱକର୍ମ ବନ୍ଧ ପ୍ରାପ୍ତ ହୋଇଯାନ୍ ଯଦୁ ବି ଏଇ ପରାଗବ, ଯଦୁ ମାନେ କେତେ ଜଣ ଥିଲେ? ଯାଦବ, ଯାଦବ ଖୁବ କମ୍ ସଂଖ୍ୟକ ଥିଲେ, କିନ୍ତୁ ତୁମର ପରାଗବ କେମିତି ହେଲା? ନାହିଁ, କର୍ମବନ୍ଧ, ସ୍ୱକର୍ମବନ୍ଧ ପ୍ରାପ୍ତ ହୋଇଯାନ୍, କର୍ମବନ୍ଧ ଅନୁସାରେ ତୁମେ ଆଜି ଏଇଟା ପରାଭବ ହେଲ ବା ପରାସ୍ତ ହେଲ, ତୁମେ ପରାଜୟ ହେଲା, ନହେଲେ କ'ଣ ହେଇଯିବ? ହେବା କଥା, ସେମାନେ ମୃତ୍ୟୁବରଣ କରିବା କଥା, କିନ୍ତୁ ତୁମର 23 ଅକ୍ଷଣୀ ସେ ମୃତ୍ୟୁବରଣ କଲେ, ଏଇଟା କର୍ମଫଳ ଅନୁସାରେ ହେଲା, ସେଥିପାଇଁ ଚିନ୍ତା କରିବା ଦରକାର ନାହିଁ। ପୁଣି ଅଛି କାଳ, ପୁଣି ଅଛି କାଳ, କେତେବେଳେ ଆମ ଫେବରରେ ଯିବ, ବର୍ତ୍ତମାନ ତାଙ୍କର ସମୟ ଫେବରରେ ଯାଇଛି, କାଳ ତାଙ୍କର ଅନୁକୂଳ ରହିଛି, ପୁଣି କାଳ କେତେବେଳେ ଆମର ଅନୁକୂଳ ହେବ? ପ୍ରକୃତରେ ଏଇଟା ମଧ୍ୟ ସତ କଥା, କିଛି ଭୁଲ କହିନାହାନ୍ତି। କାଳରେ ମଧ୍ୟ କେତେବେଳେ କାଳ ଭଗବାନ 18 ଥର ଯେତେବେଳେ ଆକ୍ରମଣ କରିବେ, ଭଗବାନ ସେ ଦୌଡ଼ିବେ, ଆଉ ରହିବେ ନାହିଁ, ଯୁଦ୍ଧ କରିବେ ନାହିଁ। ଅବଶ୍ୟ ଭଗବାନ ଏଇ ଯେଉଁ କଲେ, ଏଇଟା ଯେ କାଳର ପ୍ରଭାବ କଲେ ତା ନୁହଁ, ଭଗବାନ ଲୀଳା, ଭଗବାନ ଲୀଳା, କାହିଁକି ତା ପୂର୍ବରୁ ଗୋଟେ ଘଟଣା ହେଇଥିଲା। ଏ ଯେଉଁ କାହିଁକି ଏଇଟା ହେଇଥିଲା ନା, ଜରାସନ୍ଧ କ'ଣ କଲା, 18 ଥର ଯେତେବେଳେ ଆକ୍ରମଣ କରିବା ପାଇଁ ବସିଲା, ସେତେବେଳେ ସେ ବ୍ରାହ୍ମଣମାନଙ୍କୁ ଡାକିଲା, ବ୍ରାହ୍ମଣମାନଙ୍କୁ ଡାକିକି ତାଙ୍କୁ ଖାଇବା ପିଇବାକୁ ଦେଲା, ସେ ବହୁତ ଖାଇବା ପିଇବାକୁ ଦେଲା ଯୁଦ୍ଧ କରିବା ପୂର୍ବରୁ। ବିହାରରେ ଯେତେ ସବୁ ବ୍ରାହ୍ମଣ ଥିଲେ ସବୁ ଯାଇ ପହଞ୍ଚିଗଲେ, ଖାଦ୍ୟ ମିଳୁଛି, ଭୋଜନ ହେଉଛି, ବିରାଟ ବଡ଼ ଭଣ୍ଡାରା କରିଥିଲା ସିଏ ଜରାସନ୍ଧ। ଖାଇବାକୁ ଦେଇସାରିଲା ପରେ ତାଙ୍କୁ ଯେତେବେଳେ ପ୍ରଣାମ କଲା, ଖାଇବାକୁ ଦେଇକି ପ୍ରଣାମ କଲା, ସେମାନଙ୍କୁ ଆଶୀର୍ବାଦ ଦେଲେ, ବିଜୟୀ ହେବ ବା ଏମିତି ଗୋଟେ କହିଲେ, ଏମିତି ସବୁ ଆଶୀର୍ବାଦ ଦେଲେ, ବ୍ରାହ୍ମଣମାନେ ଆଶୀର୍ବାଦ ଦେଇଦେଲେ, ଆଶୀର୍ବାଦ ଦେଇଦେଲା ପରେ ତାଙ୍କୁ ବାନ୍ଧିକି ରଖିଲେ, କହିଲେ ଏଥର ତ ଯଦି ମୁଁ ବିଜୟ ନ ହେବି ତାହେଲେ ତୁମକୁ ସମସ୍ତେ ହତ୍ୟା କରିବି। ଏଇଭଳି ଭାବରେ ଘଟଣା ହେଇଛି, ଭାଗବତ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ପୁରାଣରେ ସବୁ ରହିଛି କଥା। ତେଣୁ ସେମାନେ ଖବର ଦେଲେ ଭଗବାନଙ୍କୁ, ପ୍ରଭୁ ଆପଣ ଯଦି ଚାହୁଁଛନ୍ତି ଆମେ ମୃତ୍ୟୁବରଣ କରିବୁ ତାହେଲେ ଆପଣ ଜୟଲାଭ କରନ୍ତୁ, ଆଉ ଆପଣ ଯଦି ଚାହୁଁଛନ୍ତି ଆମେ ମୃତ୍ୟୁବରଣ ନ କରୁ ତାହେଲେ ଆପଣ ହାରିଯାଆନ୍ତୁ। ତେଣୁ ଭଗବାନ ବ୍ରାହ୍ମଣ ଦେବ, ବ୍ରାହ୍ମଣମାନ କଥାକୁ ରକ୍ଷା କରିବା ପାଇଁ, ବ୍ରାହ୍ମଣମାନ ଜୀବନ ରକ୍ଷା କରିବା ପାଇଁ, ଆମର ଯେମିତି କଥାରେ ଅଛି ଫିଲ୍ମରେ ସବୁ ଦେଖାଯାଏ, କ'ଣ କରିବେ ଯଦି ପୋଲିସ ଆସୁଛନ୍ତି, କ'ଣ ଅସୁବିଧା ହେଇଯାଇଛି, ଜଣେ ଚୋର ସେ କ'ଣ କରିବେ, ଜଣେ ଧରିଦେବ, ଧରିକି ରଖିଦେବ, ଛୁରୀ ଦେଖେଇଦେବ, ମୋତେ ଯଦି ମାରିବ ମୁଁ ତାକୁ କାଟିଦେବି, ତାକୁ କାଟିଦେବି, ଦେଖେଇଦେବି, ତେଣୁ ବାଧ୍ୟ ହେଇକି ପୋଲିସ ଆଉ କିଛି କରିବନି, ତାକୁ ଛାଡ଼ିଦେବେ, ଏଇଭଳି ଭାବେ ରହିଛି। ତେଣୁ ଜରାସନ୍ଧ ସେଇଭଳି ଭାବରେ ପ୍ରାକ୍ଟିସ୍ କଲା, ଜରାସନ୍ଧ କ'ଣ ସବୁ ବ୍ରାହ୍ମଣମାନଙ୍କୁ ବନ୍ଦୀ କରି ରଖିଲା, ଆଜି ଯଦି ମୁଁ ହାରିବି ବା ହଉ ତ ହାରି, ଭଗବାନ ତ ମାରିନଥିଲେ, ତେଣୁ ମୁଁ ହାରିଗଲେ ମୁଁ ତେଣୁ ମାରିବି, ବ୍ରାହ୍ମଣମାନଙ୍କୁ ଏଇଭଳି ଭାବେ କହିକି ଆସିଲା ଯୁଦ୍ଧ କରିବା ପାଇଁ। ତେଣୁ ବ୍ରାହ୍ମଣମାନେ ଖବର ଦେଲେ ପ୍ରଭୁଙ୍କୁ, ପାଖକୁ ଭଗବାନ ପାଖକୁ, ପ୍ରଭୁ ଆମକୁ ଯଦି ଆପଣ ଯଦି ଜିତିଯିବେ ଆମେ ମୃତ୍ୟୁବରଣ କରିବୁ, ଆପଣ ଯାହା ଚାହିଁବେ ଆପଣଙ୍କ ଇଚ୍ଛା, ଆପଣଙ୍କ ହାତରେ ଆମେ ନିର୍ଭର କରୁଛୁ ଆମ ଜୀବନ, ଏଇଭଳି ଭାବରେ ଖବର ଦେଲେ। ତେଣୁ ଭଗବାନ କ'ଣ ଯୁଦ୍ଧ ନ କରିକିରି ପଳେଇଗଲେ, ଯୁଦ୍ଧରେ ପଳାୟନ କଲେ, ଏ ଭଗବାନ ଯୁଦ୍ଧରେ ପଳାୟନ କଲେ ମଧ୍ୟ ସିଏ ପୂଜିତ, ହଁ ଯୁଦ୍ଧରେ ପଳାୟନ କରୁଛନ୍ତି ତାଙ୍କୁ କ'ଣ ପୂଜା କରିବା ବୋଲି କେହି କହୁନାହାନ୍ତି, ସେ ଯାହା କଲେ ମଧ୍ୟ ସେ ପୂଜିତ। ବ୍ରଜେ ପ୍ରସିଦ୍ଧ ନବନୀତ ଚୌରମ
गोपांगनानां चतुकुलचौरं अनेकजन्मार्जितपापचौरं चौरारण्यं पुरुषं नमामि।
चोर की पूजा करे, चोर को समझते निंदा करती बांधिक रखनी बाड़ाबाड़ी करती सब करती, कितु ये भाई चोर भगवान, ये हूँ भगवान दिव्यता, जन्म कर्म चमे दिव्य भगवान चोरी कले अने निंदा करेंगे, जो मैंने भगवान भक्त नुहत से निंदा करेंगे, से चोरटा शिशुपाल, शिशुपाल निंदा करुला, शिशुपाल भगवान कौन से भल गुण से देखिपार ना दशम स्कंद तेस्तर अध्याय वर्णना करेस्तर अध्याय जो राजस्व यज्ञ होस्तर ना बास्तर कौन अच्छे चौस्तरी अध्याय यह सब रही राजस्व यज्ञ जो हो किए अग्रपूज्य कथाटी आसला अग्रपूज्य क्या करा तेणु भीष्मदेव से महाभारत युद्ध हो ना से महाभारत युद्ध हो ना कौरव मैंने पांडव मैंने समझे थे पांडव मैंने से समय थे कौटी जो रही जो खांडवप्रस्त खांडवप्रस्त को देदेले ना ये जो धृतराष्ट्र कहले आम भाग भाग करदे विनय होगा आम तुम्हें नहीं जाए मधुमिंड तुम्हें नहीं जाए आम समृद्धिशाड़ी राज्य आम रखू कहीं सी रखिले पासना भूल रखिले देदेले खांडवप्रस्त खांडवप्रस्त कह मरुभूमिटा आज किसी ना से कितु पांडव मैंने से मैंने मरुभूमि को मध्य जला ये करदे मरुद्यान परिणत करदे भगवान जो गोटे अच्छा से कौन न हो तेणु खांडवप्रस्त को इंद्रप्रस्त करदे इंद्रप्रस्त कह इंद्र जो रही स्वर्गपुरी अड़कापुरी जो भाई भाव में समृद्धिशाड़ी से भाई समृद्धिशाड़ी करदे पांडव मैंने तेणु राजस्व यज्ञ कले राजस्व यज्ञ कथा पड़ा क्या प्रथम पूजा करग्रपूज्य किए तेणु सहदेव कहले अग्रपूज्य होते भगवान कृष्ण तेणु भीम से भीष्म भीष्म कहले हाँ अग्रपूज्य यही भाव प्रथम युधिष्ठिर महाराज जा प्रथम पूजा कले प्रथम पूजा कले अश्वमेध यज्ञ हम प्रथम पूजा कले पूजा कलापर से समय पूजा कर समय शिशुपाल से अबजेक्ट कला ये पूज्य ये वर्णाश्रम कुलापेता सर्वधर्म बहिष्कृता ये आप किसी भल गुण अच्छी आप वर्ण ना कि आश्रम ना कौन से कौन ये ब्रह्मचारी ये ब्राह्मण क्षेत्रीय ना वैश्य शूद्र कौन ये ये कौन क्षेत्रीय शूद्र थे वैश्य थे आगे किसी वर्ण ना ठीक ना आश्रम कौन ये ब्रह्मचारी थिला बेले सब गोपी माँ सब रास क्रीड़ा करुले मोर पत्नी को चोरेक नहीं गले यही भाव सब सब निंदा करने आरंभ कले से भगवान को गोटे भल गुण देखिपारे ना तेणु ये जो रही असुर माने भगवान को भगवान को सी गुण जान देखिपारती ना से कह ये सब चोरटा चोरी करुला स्त्रीलोक मानक वस्त्र चोरी कर दही दही सब लवण सब चोरी करुला ये कौन भगवान किंतु भगवान भक्त मान पूजा कर चोरी कले से भगवान रजे प्रसिद्ध नवनीत चौर नवनीत चोर कले कौन से भगवान से जो मैंने भक्त नुहतं से निंदा करेंगे चोरटा ये कौन भगवान कि भक्त मान से चोर को पूजा करेंगे रजे प्रसिद्ध नवनीत चौर गोपांगना चतुकूल चौर गोपा गोपी मान वस्त्र को चोरी करते असुर मैंने ये भाव कहे सी कि भगवान कि भक्त मान कह हाँ आम भगवान से प्रजांगना दुकूल चोर दुकूल मान चोरी कर भगवान से आम अनेक चोर कल से चोरी करेंगे ता नुह आमर कोटि कोटि जन्म धरिकी आम ये भौतिक जगत घूरी बुड़े पापर प्रतिक्रिया हाँ ये किसी चोरी करे ये अंधित चोर से भगवान चोराग गण्य पुरुष नमान से प्रभु भगवान को से जहाँ कले नमान आम प्रणाम कर भगवान चोरी करूँ जहाँ करूँ क्षति युद्ध पलायन करूँ सी आम भगवान ଯେତେ ଯାହା ନିନ୍ଦା କରାଯାଉଛି ଭଗବାନଙ୍କୁ, ଅସୁରମାନେ, ନାସ୍ତିକମାନେ, ଅଭକ୍ତମାନେ ଭଗବାନ ବହୁତ ପ୍ରକାର ନିନ୍ଦା କରନ୍ତି, କିନ୍ତୁ ଭକ୍ତ ମଧ୍ୟ ସେ ଶୁଣନ୍ତି ଭଗବାନ ଏଇଭଳି କରିଥିଲେ, ଭଗବାନ ଏଇଭଳି ଭାବ କରିଥିଲେ, ଏଇଭଳି ଭାବ କରିଥିଲେ। ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ପଚାରିବେ ପରୀକ୍ଷିତ ମହାରାଜ ପଚାରିବେ, ଭଗବାନ କାହିଁକି କଲେ, ପର ସ୍ତ୍ରୀ ସହିତ କାହିଁକି ନୃତ୍ୟ କରାଯାଇକି ରାତି ଅଧରେ, ଏସବୁ ଅଧର୍ମ କାର୍ଯ୍ୟ କାହିଁକି କଲେ, ଏଇଟା ଆମକୁ ଜଣାଇବା ପାଇଁ। ଭଗବାନ ଯାହା କଲେ ମଧ୍ୟ ଭଗବାନ, ସେ ସବୁ ଯେତେ ତାଙ୍କର ନିନ୍ଦା କରାଗଲେ ମଧ୍ୟ ସେ ଭଗବାନ। ଅଭକ୍ତମାନେ ନିନ୍ଦା କରିବେ, ଭକ୍ତମାନେ ତାଙ୍କୁ ନିନ୍ଦା କରିବେ ନାହିଁ, ତାଙ୍କୁ ପୂଜା କରିବେ। ଏ ଗୋଟେ କଥା ରହିଛି ଭାଗବତ, ଏ ଗୋଟେ ତତ୍ତ୍ୱ ରହିଛି ଆ ଭିତରେ। ଯେମିତି ଭଗବତ ଗୀତାରେ ଭଗବାନ କହିଲେ, ଉର୍ଦ୍ଧ ମୂଳ ମଦ ସାକ ବର୍ଷୋତ୍ତମ ପ୍ରାମୁରବ୍ୟମ ଛନ୍ଦାସ ଦଶ ପର୍ଣ୍ଣାନି ଦଶତମ ବେଦ ସବେଦବି। ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କରାଯାଇଛି। ଓରଟା ବୃକ୍ଷ କହିଲେ ଯେଉଁଟା ପ୍ରକୃତ କଥା ତାକୁ ଠିକ ଓରଟା ଭଳିଆ ଲାଗିବ। ଏଇ ଯେଉଁ ଭୌତିକ ଜଗତରେ ଚୋରି କରିବାଟା ନିନ୍ଦା ଲାଗୁଛି, ନିନ୍ଦା ରହୁଛି, ନିନ୍ଦିତ ହେଉଛି, କିନ୍ତୁ ଚିତ୍ ଜଗତରେ ଚୋରି କରିବାଟା ପ୍ରଶଂସନୀୟ, ଚିତ୍ ଜଗତରେ ଚୋରି କରିବାଟା ମଧ୍ୟ ପ୍ରଶଂସନୀୟ। ଚିତ୍ ଜଗତରେ ଏମିତି କିଛି ନାହିଁ, ନିନ୍ଦନୀୟ ବସ୍ତୁ କିଛି ରହିଛି, ସବୁକିଛି ପ୍ରଶଂସନୀୟ, ସବୁକିଛି ଚିତ୍ ଜଗତରେ ରହିଛି। ତେଣୁ ଇଏ ଯେଉଁ ରହିଛନ୍ତି ରାଜାମାନେ ଏଇଭଳି ଭାବରେ କହିଲେ, କର୍ମବନ୍ଧ ଆପଣଙ୍କର କର୍ମଫଳ ଥିଲା, ଆପଣ ଭୋଗିଲେ, ଆଉ ଚିନ୍ତା କରି କାହିଁକି ପୁଣି ଯେତେବେଳେ କାଳ ବଦଳିଯିବ ସେମାନେ କ'ଣ, ସେମାନେ ପରାଜୟ ପରାଭବ ହେବେ, ସେମାନେ ପରାଜୟ ହେବ, ଆପଣ ଧୈର୍ଯ୍ୟ ରଖନ୍ତୁ, ଫେଲିଓର ଯଦି ପିଲାର ସକ୍ସେସ୍ ଗୋଟେ କଥା ରହିଛି। ଆମର ଯେଉଁ ଆଜି ହାରିଗଲେ ବା ଆମର କ'ଣ ଫେଲିଓର କହିଲେ ଇଏ ହେଇଗଲା, ଆମର ପରାଭବ ହେଇଗଲା ବା ଆମେ ପରାଜୟ କଲେ, କିନ୍ତୁ ସେଇଟା ମଧ୍ୟ ଜୟ ଲାଭ କରିବା ପାଇଁ ଇଏ ଗୋଟେ ପାହାଚ ଭଳିଆ, ଏ ପରାଜୟ ମାଧ୍ୟମରେ ଆମେ ଜୟଲାଭ କରିବା। ଫେଲିଓର ଯଦି ପିଲାର ସକ୍ସେସ୍ ଗୋଟେ ଇଂରାଜୀ ପ୍ରୋଭର୍ବ ରହିଛି। ତେଣୁ ଏଇଭଳି ଭାବରେ ପ୍ରାକୃତି ବିଭିନ୍ନ ପ୍ରକାର ଉଦାହରଣ ଦେଇକରି ତାଙ୍କ ମନକୁ ଖୁଲେଇ ଦେଲେ। ସେ ଚାହୁଁଥିଲେ ତପସ୍ୟା କରିବେ, ସଂକଳ୍ପ କରିଥିଲେ ତପସ୍ୟା କରିବେ, କିନ୍ତୁ ଭଗବାନ ଚାହାନ୍ତି ନାହିଁ ସେ ତପସ୍ୟା କରନ୍ତୁ, ଭଗବାନ ଚାହାନ୍ତି ସେ ସବୁଦିନେ ସବୁବେଳେ ଆଣନ୍ତୁ, ଯୁଦ୍ଧ କରନ୍ତୁ, ଏଇଭଳି ଭାବରେ ସବୁ ପାପୀମାନଙ୍କୁ ଭଗବାନ ହତ୍ୟା କରିବେ। ସତର୍ଥର ହତ୍ୟା କଲା ପରେ ଏଇଭଳି ଭାବରେ ଅନ୍ତିମରେ ଭଗବାନ ପଳାୟନ କରିବେ, ଏଇ କଥା ସବୁ ଆସିବ, ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବ କି ଗୋପମାନନ୍ଦେ।